श्रीमद्भागवतम दशम स्कंध 41 है श्लोक 14 अवनिज्ञानृद्युगलम् आसीत् श्लोक्यो बलिर्महान् आसीत् श्लोक्यो बलिर्महान् ऐश्वर्यम् मतुलम् लेमि ऐश्वर्यम् मतुलम् लेमि गतिम् चैकान्तिनाम् पूजा गतिम् चैकान्तिनाम् पूजा अवनिज्ञानृद्युगलम् आसीत् श्लोक्यो बलिर्महान् ऐश्वर्यम् मतुलम् लेमि गतिम् चैकान्तिनाम् पूजा अवनिज्ञानृद्युगलम् आसीत् श्लोक्यो बलिर्महान् ऐश्वर्यम् मतुलम् लेमि गतिम् चैकान्तिनाम् पूजा अवनिज्ञानृद्युगलम् आसीत् श्लोक्यो बलिर्महान् ऐश्वर्यम् मतुलम् लेमि गतिम् चैकान्तिनाम् पूजा अवनिज्ञानृद्युगलम् आसीत् श्लोक्यो बलिर्महान् ऐश्वर्यम् मतुलम् लेमि गतिम् चैकान्तिनाम् पूजा अवनिज्ञानृद्युगलम् आसीत् श्लोक्यो बलिर्महान् ऐश्वर्यम् मतुलम् लेमि गतिम् चैकान्तिनाम् पूजा अवनिज्ञानृद्युगलम् आसीत् श्लोक्यो बलिर्महान् ऐश्वर्यम् मतुलम् लेमि गतिम् चैकान्तिनाम् पूजा सत्यम् वा अवनित्य प्रक्षालन करि अङ्ग्रिजुगलम् चरणजुगल आसीत् होइचन्ति शोक्य पुण्यशक्तिमान् बलि बलिराजा महान् महमपि ऐश्वर्यम् ऐश्वर्य अतुलम् अतुल लेभे प्राप्तमिच्छन्ति गतिम् गति च एवम् ऐकान्तिना एकान्तभक्तर तु वस्तुत जा दिए आपणको पाद प्रक्षालन करी महामती बड़ी महाराजा बड़ी महाराज केवलमात्र पुण्यकृति और अतुल ऐश्वर्य प्राप्त होते ता नुहे से शुद्ध भक्त परम लाभ करते गतिगत महाप्रदा से पाठ करते ना तेना जो शोक भारत अच्छी पर नहीं ना ओम विष्णुराय कृष्ण कृष्णाय भूतले श्रीमते भक्तिस्वरूपानन्द स्वामी नित्यानन्दे नम सद्वर्तमने महीपुरभवाय च गुरुपादलशब्दानि विचारनिरता इति हरे कृष्ण विशेषभावे आजर ये श्रीमद्भागवतम क्लास आमर नूतन भक्त बहुत आसती तेणु समस्त भक्त मान सहित माताजी मान सहित से मैं स्वागत जनातु आज भागवत क्लास को तेणु ये भागवत श्रवण होती आमर शरीर जो भाव आवश्यकता रही भाव आम निजर आम शरीर न आम हूँ आत्मा ये आत्मार आवश्यकता हूँ भागवत कथा तेणु आपण मैंने बहुत भाग्यवान ଆଜିର ଏହି ଭାଗବତ କଥାରେ ଆପଣ ବ୍ୟସ୍ତ ହୋଇଛନ୍ତି। ଯାହା ହଉ, ଭଗବାନଙ୍କ କୃପାରୁ ଆଜି ଆମେ ଭଗବାନ କଥା ଶ୍ରବଣ କରିବା। ଦଶମ ସ୍କନ୍ଦ 41 ଅଧ୍ୟାୟ ଯେଉଁକି ଭଗବାନଙ୍କର ମଥୁରା ଲୀଳା ଆରମ୍ଭ ହେବ। ଦଶମ ସ୍କନ୍ଦରେ ଭଗବାନ କଥା କୁହାଯାଇଛି। ବିଶେଷ ଭାବରେ ଭଗବାନ କଥା ଶୁଣିବା ପାଇଁ ଜଣଙ୍କର ଯୋଗ୍ୟତା ହେଉଛି କ'ଣ ନା, ଜଣେ ଅନ୍ତପକ୍ଷେ ଭାଗବତଙ୍କର ପ୍ରଥମ ସ୍କନ୍ଦରୁ ନବମ ସ୍କନ୍ଦ ପର୍ଯ୍ୟନ୍ତ ପାଠ କରିବେ। ସେତିକି ପଢ଼ିଲେ ବା ପାଠ କଲେ ବା ଶ୍ରବଣ କଲେ ଜଣେ ଭଗବାନ କଥା ଶୁଣିବା ପାଇଁ ଯୋଗ୍ୟ ହେବେ। ତେଣୁ ଆମର ଭାଗବତ ମନ୍ଦିରରେ ପ୍ରତିଦିନ ଗୋଟିଏ ଗୋଟିଏ ଶ୍ଳୋକ ପାଠ କରାଯାଉଛନ୍ତି। ତେଣୁ ବର୍ତ୍ତମାନ ଆମେ ଦଶମ ସ୍କନ୍ଦ 41 ଅଧ୍ୟାୟରେ ପହଞ୍ଚେ, ପ୍ରବେଶ କରିଛେ। ତେଣୁ ଇଏ ହେଉଛି ଭଗବାନଙ୍କର ମଥୁରା ଲୀଳା। ଭଗବାନଙ୍କର ଯେତେ ଲୀଳା ଅଛି ତାକୁ ତିନି ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଉଛି ବୃନ୍ଦାବନ ଲୀଳା, ଗୋଟେ ହେଉଛି ମଥୁରା ଲୀଳା, ଏବଂ ଗୋଟେ ହେଉଛି ଦ୍ୱାରକା ଲୀଳା। ଏହି ବିଶେଷ ଭାବରେ ଦଶମ ସ୍କନ୍ଦରେ ଯେଉଁ 9ଟି ଅଧ୍ୟାୟ ଅଛନ୍ତି, ଏହି 9ଟି ଅଧ୍ୟାୟରେ ଏହି 3ଟି ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ପ୍ରଥମେ ଯେତେବେଳେ ଭଗବାନଙ୍କର ଆବିର୍ଭାବ ହୋଇଥିଲା ସେ ମଥୁରା ଲୀଳା ବର୍ଣ୍ଣନା କରାଯାଇଥିଲା। ଭଗବାନ ମଥୁରାର ଯେଉଁ କଂସର ବନ୍ଦୀଶାଳାରେ ଭଗବାନ ଆବିର୍ଭାବ ହୋଇଥିଲେ, ଜନ୍ମାଷ୍ଟମୀ ଆଗକୁ ଆସିବେ, ତେଣୁ ସେଠି କିଛି ସମୟ କିଛିଟା ମାନେ କେତେ ତୃତୀୟ ଅଧ୍ୟାୟ ପର୍ଯ୍ୟନ୍ତ, ଚତୁର୍ଥ ଅଧ୍ୟାୟ ପର୍ଯ୍ୟନ୍ତ ଭଗବାନଙ୍କର ମଥୁର ଲୀଳା ସଂକ୍ଷେପରେ ବର୍ଣ୍ଣନା କରାଯାଇଥିଲା। ଭଗବାନ ପ୍ରଥମେ ଦେବଦୂତର ଗର୍ଭରେ ଆବିର୍ଭାବ ହୋଇଥିଲେ। ପ୍ରଥମେ ଅବଶ୍ୟ ଭଗବାନ ଆସିଲେ ବାସୁଦେବଙ୍କର ମନରେ ଅନକ ଦୁନ୍ଦୁବି, ସେଥିପାଇଁ ଭଗବାନଙ୍କର ନାମ ହେଲା ବାସୁଦେବ। ତେଣୁ ବାସୁଦେବ ଏହି ଦୀକ୍ଷା ମାଧ୍ୟମରେ ତାଙ୍କର ପତ୍ନୀ ଦେବଦୂତଙ୍କୁ ଭଗବାନଙ୍କୁ ସ୍ଥାନାନ୍ତରିତ କଲେ। ତେଣୁ ଭଗବାନ ଦେବଦୂତ ଗର୍ଭରେ ଆଶ୍ରୟ ନେଲେ। ଦେବତାମାନେ ବ୍ରହ୍ମା ଇନ୍ଦ୍ର ଇତ୍ୟାଦି ଦେବତାମାନେ ଆସି ଭଗବାନଙ୍କୁ ସ୍ତୁତି କରିଛନ୍ତି, ଯାହାକି ଦଶମ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଗର୍ଭ ସ୍ତୁତି ହିସାବରେ। ଏବଂ ତୃତୀୟ ଅଧ୍ୟାୟରେ ଭଗବାନଙ୍କର ଆବିର୍ଭାବ ହୋଇଛନ୍ତି, ସେ ବିଷୟରେ ବର୍ଣ୍ଣନା କରାଯାଇଛି। ଭଗବାନ ଶଙ୍କ ଚକ୍ର ଗଦାପତ୍ନୀ ଧରି ଚତୁର୍ଭୁଜ ରୂପରେ ଆବିର୍ଭାବ ହୋଇଛନ୍ତି ସେହି କଂସର ବନ୍ଦୀଶାଳାରେ। ଏବଂ ବସୁଦେବ ଏବଂ ଦେବକୀ ଭଗବାନ ପ୍ରାର୍ଥନା କରିଛନ୍ତି, ସ୍ତୁତି କରିଛନ୍ତି, ଏହିସବୁ ମଥୁରା ଲୀଳା ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ତାପରେ ଭଗବାନ କହିଲେ ଠିକ ଅଛି, ବସୁଦେବ ଏବଂ ଦେବଜୀଙ୍କର ସ୍ତୁତିରେ ଭଗବାନ କହିଲେ ଦେଖ ତମେ ବହୁ ବର୍ଷ ତଳେ ଯେତେବେଳେ କିଏ ମନୁ ଥିଲେ ସ୍ୱୟଂଭୁବ ମନୁ, ସେହି ସମୟରେ ତମେ ମୋତେ ପ୍ରାପ୍ତ ହେବା ପାଇଁ ବହୁତ ବର୍ଷ କାଳ ତପସ୍ୟା କରିଥିଲ, ସେଥିପାଇଁ ମୁଁ ସେହି ସମୟରେ ମୁଁ ତମକୁ ଏହି ରୂପରେ ଆବିର୍ଭାବ ହୋଇଥିଲି, ସେଥିପାଇଁ ମୁଁ ଏହି ରୂପରେ ବର୍ତ୍ତମାନ ତମ ପାଖରେ ଆବିର୍ଭାବ ହୋଇଛି। ତେଣୁ ତମେ ଯଦି ଭୟ କରୁଛ ବଂଶକୁ, ତାହେଲେ ମୋତେ ତମେ ନେଇକି ବ୍ରଜରେ ଛାଡ଼ିଦେଇ ଆସ। ତେଣୁ ବସୁଦେବ ଭଗବାନଙ୍କୁ ନେଇ ମଥୁରାରୁ ନେଇ ବୃନ୍ଦାବନରେ ଛାଡ଼ିକି ଆସିଲେ। ତେଣୁ ଚତୁର୍ଥ ଅଧ୍ୟାୟରେ କଂସର ସବୁ ବିଭିନ୍ନ ଲୀଳା ସବୁ ବର୍ଣ୍ଣନା କରାଯାଇଛି, ତେଣୁ ସେ ଭଗବାନ କିଏ ଦେବକୀ ଯଦିଓ ଯୋଗମାୟା ଆସିଥିଲେ ଭଗବାନ ସହିତ, କିନ୍ତୁ ମହାମାୟା ରୂପରେ କଂସ ତାଙ୍କ ସେ ପ୍ରକଟିତ ହୋଇଛନ୍ତି। ଏବଂ କଂସ ଯେତେବେଳେ ହତ୍ୟା କରିବା ପାଇଁ ଚାହାନ୍ତି ସେ ସମୟରେ ମହାମାୟା ଆକାଶକୁ ଉଠି ଯାଇଛନ୍ତି। ଏହିଭଳି ଭାବରେ ଚତୁର୍ଥ ଅଧ୍ୟାୟ ପର୍ଯ୍ୟନ୍ତ ମଥୁରା ଲୀଳା ବର୍ଣ୍ଣନା କରାଯାଇଥିଲା। ତେଣୁ ପଞ୍ଚମ ଅଧ୍ୟାୟରୁ ଭଗବାନଙ୍କର ବୃନ୍ଦାବନ ଲୀଳାକୁ ବର୍ଣ୍ଣନା କରାଯାଇଛି। ତଥା ଆରଭ୍ୟ ନନ୍ଦସ୍ୟ ବ୍ରଜ ସର୍ବ ସମୃଦ୍ଧିମା, ବ୍ରଜ ବିଷୟରେ ବର୍ଣ୍ଣନା କରାଯିବ। ବ୍ରଜ ଲୀଳା ପଞ୍ଚମ ଅଧ୍ୟାୟରୁ 40 ଅଧ୍ୟାୟ ପର୍ଯ୍ୟନ୍ତ ବ୍ରଜ ଲୀଳା ବର୍ଣ୍ଣନା କରାଗଲା। ତେଣୁ ଅକ୍ରୁର ଆସି ଭଗବାନଙ୍କୁ ନେଇଯାଉଛନ୍ତି, ମଥୁରାକୁ ନେଇଯାଉଛନ୍ତି, କଳାପୁରରୁ ବର୍ଣ୍ଣନା କରାଯାଇଛି। ତେଣୁ ଯେତେବେଳେ ମଥୁରାରେ ପ୍ରବେଶ କରୁଛନ୍ତି ସେହି ସମୟରେ ଏହି କଥା ବର୍ଣ୍ଣନା କରାଯାଉଛି। ଭଗବାନ ଚାହୁଁନାହାନ୍ତି ମଥୁରାକୁ ପ୍ରବେଶ କରିବା ପାଇଁ, କାରଣ ଭଗବାନଙ୍କ ବୃନ୍ଦାବନ ହେଉଛି ବହୁତ ଅତ୍ୟନ୍ତ ପ୍ରିୟ। ଭଗବାନ କୁହାଯାଏ ଭଗବାନ ହେଉଛନ୍ତି ଦ୍ୱାରକାରେ ପୂର୍ଣ୍ଣ, ମଥୁରାରେ ପୂର୍ଣ୍ଣତର, ଏବଂ ବୃନ୍ଦାବନ ହେଉଛନ୍ତି ପୂର୍ଣ୍ଣତମ। ଯେଉଁ ଭଗବାନଙ୍କର ଯେଉଁ ଲୀଳା ବର୍ତ୍ତମାନ ଚାଲିଛି, ଅଣସର ଲୀଳା, ଅରନାଥ ଲୀଳା ଏବଂ ରଥଯାତ୍ରା ଲୀଳା, ଏସବୁ ସେହି ଏହି ବୃନ୍ଦାବନର କଥା ଆସିବ ଆସିବ ସେଥିରେ ଏ ବୃନ୍ଦାବନ କଥା ଆସିବ। ଭଗବାନ ଗୋପୀମାନେ ଆମେ ଆମେ ଯେତେବେଳେ ପଟୁ ପଟ୍ଟନାକରେ ଅଣଚାଳିଶ ଦେହରେ ଗୋପୀମାନେ ସବୁ ପ୍ରାର୍ଥନା କରିଥିଲେ, ଗୋବିନ୍ଦ ଦାମୋଦର ମହାଦେବ ଏଥିପାଇଁ କ୍ରନ୍ଦନ କରୁଥିଲେ। ତେଣୁ ଭଗବାନଙ୍କର ଗୋପୀମାନଙ୍କ କଥା ମନେ ପଡ଼ୁଛି, ମଥୁରା ଯିବା ପାଇଁ ସେ ଚାହୁଁନାହାନ୍ତି। ତେଣୁ ମଥୁରାର ପ୍ରବେଶ ପୂର୍ବରୁ ସେ ସ୍ଥାନରେ ଆଦୁରୁ ନନ୍ଦ ମହାରାଜ ଏବଂ ଗୋପବାଳମାନେ ସେମାନେ ସବୁ ତାଙ୍କର କ୍ୟାମ୍ପ ପକାଇ ଦେଇଥିଲେ। ବର୍ତ୍ତମାନ ସେଠି ଭଗବାନ କୃଷ୍ଣ ରହିବା ପାଇଁ ଚାହୁଁଛନ୍ତି ଏବଂ ଅକ୍ରୁର ଭଗବାନ ସ୍ତୁତି କରୁଛନ୍ତି ପ୍ରଭୁ ଆମର ଗୃହବୃତ୍ତି ଆସନ୍ତୁ ପ୍ରବେଶ କରନ୍ତୁ। ତେଣୁ ଭଗବାନଙ୍କର ସୁଭାବରେ ପୂର୍ବ ଅଧ୍ୟାୟ ପୂର୍ବ ଶ୍ଳୋକରେ ଭଗବାନଙ୍କର ଯେଉଁ ପାଦପଦ୍ମ ବିଷୟ ବର୍ଣ୍ଣନା କରାଯାଇଛି, ଏତେ ଭଗବାନଙ୍କ ପାଦପଦ୍ମ ମହା। ତେଣୁ ଯଦି ଭଗବାନ କହିବେ ଠିକ ଅଛି, ମୁଁ ତମ ଘରକୁ ନଗଲେ ମଧ୍ୟ ତେଣୁ ମୋର ପାଦପଦ୍ମ ନେଇଯାଅ, ଧୂଳି କିଛି ନେଇଯାଅ, ପାଦପଦ୍ମ ରେଣୁ, ଭଗବାନଙ୍କର ପାଦପଦ୍ମ ରେଣୁ। ପାଦପଦ୍ମରେ ସମସ୍ତେ ଆଶ୍ରୟ ଗ୍ରହଣ କରିଛନ୍ତି, ଏତେ ମହାପ୍ରତିମାନେ ଭଗବାନ ପାଦପଦ୍ମରେ ଆଶ୍ରୟ ଗ୍ରହଣ କରିଛନ୍ତି। ଦଶମ ସ୍ୱ ଚଉଦ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ସମା ସୀତାଦେ ପଦ କମଳ ପ୍ରଭମ ମହାତ୍ପଦମ ପୁଣ୍ୟ ଦଶ ମୁରାରେ ଭଗବାନ ବୁଦ୍ଧେ ବର୍ଷ ପରମ ପରମ ପଦମ 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 ଯାଉଛି ପଦାମ ପେଶା। ମହାନ ବ୍ୟକ୍ତିମାନେ ଭଗବାନ ପାଦପଦ୍ମରେ କାହିଁକି ଆଶ୍ରୟ ନିଅନ୍ତି ନା, ଏ ଭୌତିକ ଜଗତରେ ପ୍ରତି ପଦରେ ବିପଦ ରହିଛି, ତେଣୁ ମହତ ବ୍ୟକ୍ତିମାନେ ଭଗବାନ ପାଦପଦ୍ମରେ ଆଶ୍ରୟ ନେଇଥାନ୍ତି। ସେ ଗୋଟେ ନୌକା ଭଳି ସମାଜ ପଦ ପଲ୍ଲଭ ପ୍ରବଣ ଭଗବାନ ପାଦ ପଦ୍ମ ଭଳି ସୁନ୍ଦର, ତେଣୁ ଏ ଗୋଟେ ନୌକା ଭଳି ମହାନ ବ୍ୟକ୍ତିମାନେ ସେହି ପାଦପଦ୍ମରେ ଆଶ୍ରୟ ନେଇଥାନ୍ତି। ତେଣୁ ମହତ୍ପଦମ ପୁଣ୍ୟ ଦଶ ମୁରାରେ ଭଗବାନଙ୍କ ପାଦପଦ୍ମରେ ସମସ୍ତ ଦଶ ରହିଛି, ଏଠି ସେ କଥା କହିବେ ଶୋକ୍ୟ ଶୋକ୍ୟ କହିଲେ ଜଳସ ଦଶ ଭଗବାନଙ୍କ ଦଶ, ଭଗବାନ ପାଦପଦ୍ମରୁ ଆରମ୍ଭ ହୋଇଛନ୍ତି ଭଗବାନଙ୍କ ଦଶ, ଭଗବାନ କହିଲେ ସରସ୍ୱତୀ ପୂର୍ଣ୍ଣ ସମସ୍ତ ଦଶ ତାଙ୍କ ପାଖରେ ରହିଛି, ଐଶ୍ୱର୍ଯ୍ୟ ସମଗ୍ରଶ୍ୟ ଏଠି ଐଶ୍ୱର୍ଯ୍ୟ କଥା କୁହାଯାଇଛି, ସମସ୍ତ ଯେତେ ଧନ ସମ୍ପତ୍ତି ଅଛି ସମସ୍ତ ଭଗବାନଙ୍କ ପାଦପଦ୍ମରେ ରହିଛି, ଐଶ୍ୱର୍ଯ୍ୟ ସମଗ୍ରଶ୍ୟ ବୀର୍ଯ୍ୟ ଯଶସ୍ୟ ଶ୍ରିୟ ଯେତେ ବଳ ଯେତେ ଦଶ ଯେତେ ସୌନ୍ଦର୍ଯ୍ୟ ଯେତେ ଜ୍ଞାନ ଏବଂ ଯେତେ ବୈରାଗ୍ୟ ସବୁକିଛି ସମସ୍ତ ଐଶ୍ୱର୍ଯ୍ୟର ପୂର୍ଣ୍ଣ ଆଧାର ହେଉଛନ୍ତି ଭଗବାନ। ସେତେବେଳେ ତାଙ୍କର ନାମ ହେଉଛି ଭଗବାନ, ରାସପୁଣି ଭଗବାନଙ୍କ ସଂଜ୍ଞା ଦେଇଛନ୍ତି। ତେଣୁ ଏ ଯେଉଁ ଭଗବାନଙ୍କର ପାଦପଦ୍ମରେ ଯେଉଁମାନେ ମହାନ ବ୍ୟକ୍ତି ଯେଉଁମାନେ ଏ ଭୌତିକ ଜଗତ ତ୍ରିଗୁଣରେ ନଥାନ୍ତି, ତ୍ରିଗୁଣର ସପ୍ତରଜତମ ତ୍ରିଗୁଣରେ ନଥାନ୍ତି, ସେମାନଙ୍କୁ ମହାନ ବୋଲି କୁହାଯାଏ, ସେମାନେ ମହାତ୍ମା ବୋଲି କୁହାଯାଏ। ତେଣୁ ସେମାନେ ସେ ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ନେଇଥାନ୍ତି, କାହିଁକି ନା ସେଇଠି ସବୁକିଛି ଦଶ ରହିଛି ପୁଣ୍ୟ ଦଶ ବରାରେ, ଏବଂ ଏହି ଭବ ସାଗର ପାର ହେବା ପାଇଁ ସେ ଗୋଟିଏ ଉପଯୁକ୍ତ ନୌକା। ଏହି ଭବସାଗରରେ ପ୍ରତି ପଦରେ ବିପଦ ରହିଛି, ଯେଉଁମାନେ ଭଗବାନ ପାଦପଦ୍ମରେ ଆଶ୍ରୟ ନେଇଛନ୍ତି ସେମାନଙ୍କର କୌଣସି ବିପଦ ନଥାଏ, ବିପଦ ଆସିଲେ ମଧ୍ୟ ଭଗବାନ ସେସବୁ ଦୂର କରିଦିଅନ୍ତି, ସମସ୍ତ ବିପଦ ଭଗବାନ ଦୂର କରିଦିଅନ୍ତି, ଭଗବାନ ତାଙ୍କର ଭକ୍ତଙ୍କୁ ରକ୍ଷା କରନ୍ତି, ସୁରକ୍ଷା ପ୍ରଦାନ କରନ୍ତି। ତେଣୁ ଯଦି ଭଗବାନ କହିବେ ଠିକ ଅଛି, ତମେ ଯଦି ଜାଣିଛ ମୋର ପାଦପଦ୍ମର ମହତ୍ତ୍ୱ ପାଦପଦ୍ମ ରେଣୁର ମହତ୍ତ୍ୱ, ତାହେଲେ କିଛି ନେଇଯାଅ, ତମେ ନେଇକି ଚାଲିଯାଉ। ତେଣୁ ଅପୂର୍ବ ଈଶ୍ୱରଙ୍କର ଘୋଷଣା ପ୍ରଭୁ ଅବନିତ୍ୟାନ୍ତି ଯୁଗଳ ମହାସି, ପ୍ରଭୁ ଆପଣଙ୍କର ପାଦପଦ୍ମ ପାଦ ଯୁଗଳ ଏ ଭାଗବତମର ପ୍ରଥମ ସ୍କନ୍ଧରୁ ଦ୍ୱିତୀୟ ସ୍କନ୍ଧକୁ ଭଗବାନଙ୍କ ପାଦପଦ୍ମ ସହିତ ତୁଳନା କରାଯାଇଛି, ଦୁଇ ପାଦପଦ୍ମ ସହିତ ତୁଳନା କରାଯାଇଛି। ଏହି ଦଶମ ସ୍କନ୍ଧ ଆମେ ଯେଉଁ ଶ୍ରବଣ କରୁଛନ୍ତି ଭଗବାନଙ୍କ ମୁଖ ପଦ୍ମ, ଭଗବାନଙ୍କୁ ଦର୍ଶନ କରିବାର ଯେଉଁ ରହିଛି କ୍ରମ ରହିଛି ସେ ହେଉଛି ଏହିଭଳି ଭାବରେ ଆମେ ସିଧାସଳଖ ଯେତେବେଳେ ଭଗବାନଙ୍କର ଦର୍ଶନ ହେବ ଦେବେ ଭଗବାନ ସେତେବେଳେ ସିଧାସଳଖ ତାଙ୍କ ମୁଖ ଦର୍ଶନ କରିବା ଉଚିତ ନୁହଁ, ଭଗବାନ ପାଦପଦ୍ମରୁ ତାଙ୍କ ଦର୍ଶନ କରିବା କଥା। ତେଣୁ ଏହି ଭାଗବତମରେ ଯେଉଁ ବର୍ଣ୍ଣନା କରାଯାଇଛି ପ୍ରଥମ ସ୍କନ୍ଧ ଦ୍ୱିତୀୟ ସ୍କନ୍ଧ ଏ ଦୁଇଟି ଭଗବାନଙ୍କ ପାଦପଦ୍ମ, ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ଭଗବାନଙ୍କର ଜଗନ ପ୍ରଦେଶ ବା ଜଙ୍ଘ, ପଞ୍ଚମ ସ୍କନ୍ଧ ଭଗବାନଙ୍କ ନାଭି ପ୍ରଦେଶ, ଷଷ୍ଠ ସ୍କନ୍ଧ ଭଗବାନଙ୍କ ବକ୍ଷ, ସପ୍ତମ ଏବଂ ଅଷ୍ଟମ ସ୍କନ୍ଧ ଦୁଇଟି ଭଗବାନଙ୍କ ବାହୁ ଯୁଗଳ, ନବମ ସ୍କନ୍ଧ ହେଉଛି ଭଗବାନଙ୍କ ଦିବା। ଏତିକି ଦର୍ଶନ କଲା ପରେ ଆମେ ଭଗବାନଙ୍କ ଦଶମ ସ୍କନ୍ଧ ବା ଭଗବାନଙ୍କ ମୁଖପଦ୍ମ ଦର୍ଶନ କରିବେ। ତେଣୁ ଏଠି ଯେଉଁ କହୁଛନ୍ତି ପ୍ରଭୁ ଅବନିତ୍ୟାଙ୍ଗ ଯୁଗଳ,
ଆପଣଙ୍କର ଏଇ ପାଦପଦ୍ମକୁ ଧୌତ କରି ମହାନ ବ୍ୟକ୍ତିମାନେ ବହୁତ ଯଶ ଲାଭ କରିଛନ୍ତି। ଆମର ଓଡ଼ିଆରେ କାବ୍ୟ ରହିଛି, ଯେଉଁ ଭଗବାନଙ୍କର ଯାଇଥିଲେ ଭଗବାନ ରାମଚନ୍ଦ୍ର, ଯେତେବେଳେ ଗଙ୍ଗା ନଦୀ ପାର ଆସି ବସିଛନ୍ତି, ସେତେବେଳେ କେବଟ ନାବିକ ସେ ମଧ୍ୟ ସେଇଭଳିଆ ଭଗବାନ ପାଦପଦ୍ମ ଧୌତ କରିବା ପାଇଁ ଚାହିଁଛନ୍ତି। କାହିଁକି ଭଗବାନ ଭକ୍ତ କହିଲେ, ପ୍ରଭୁ ଆପଣଙ୍କ ପାଦପଦ୍ମ ସ୍ପର୍ଶ କରି ପଥର ନାରୀ ପାଟି ଗଲେ ସ୍ଥିତି, ତେଣୁ ମୋର ନୌକାରେ ଯଦି ଆପଣଙ୍କ ପାଦପଦ୍ମ ପଡ଼ିବ ସେ ନୌକାଟା ଯଦି ନାରୀ ହେଇଯିବ, ନୌକା ନାରୀଟା ହେଲେ ବୁଡ଼ିବ ଭେଳା, ମୋର ଭେଳା ବୁଡ଼ିଯିବ। ଗୋଟିଏ ସ୍ତ୍ରୀକୁ ସମ୍ଭାଳି ପାରୁନି, ଏ ଯୋଉ ନୌକା ଚଳଉଛି କେତେ ପଇସା ପାଉଛି ଥିଲେ ମୁଁ ଚଳୁଛି, ଆଉ ଯଦି ଦୁଇଟି ସ୍ତ୍ରୀ ହେଇଯିବ କେମିତି ଚଳେଇବି। ତେଣୁ ସେ ଭଗବାନ ପ୍ରାର୍ଥନା କରୁ, ଆପଣଙ୍କ ପାଦପଦ୍ମକୁ ପ୍ରକ୍ଷାଳନ ନ କରି ମୁଁ ଆପଣଙ୍କୁ ନୌକା ପ୍ରବେଶ କରିବାକୁ ଦେବି ନାହିଁ। ତେଣୁ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି, ଭଗବାନ ପାଦପଦ୍ମକୁ ସେ ପ୍ରକ୍ଷାଳନ କରିଛନ୍ତି, ବହୁତ କରିଛନ୍ତି, ସେ ଜଳକୁ ମୁଣ୍ଡରେ ମସ୍ତକରେ ତାଙ୍କର ସିଞ୍ଚନ କରିଛନ୍ତି, ତାଙ୍କ ପତ୍ନୀଙ୍କର ମସ୍ତକରେ ସିଞ୍ଚନ କରିଛନ୍ତି। ଏହିଭଳି ଭାବରେ ଭଗବାନ ଶ୍ରୀରାମ ଲକ୍ଷ୍ମଣ ଏବଂ ସୀତାଜୀଙ୍କୁ ନୌକାରେ ଗଙ୍ଗା ନଦୀ ପାର କରୁଛନ୍ତି। ଏହି ଭଗବାନ ପାଦପଦ୍ମ ବହୁତ କରି ବହୁତ କଥା ରହିଛି, ବହୁତ ଇତିହାସ ରହିଛି, କେମିତି ଯେଉଁମାନେ ଭଗବାନ ପାଦପଦ୍ମ ବହୁତ କରୁଛନ୍ତି ତାଙ୍କର ମହାନ ଯଶ ହୋଇଛି। ତେଣୁ ଅପୂର୍ବ ସେ ଭଗବାନଙ୍କ ବନ୍ଦନାରେ ସେ ହେଉଛନ୍ତି ଆଚାର୍ଯ୍ୟ, ଯେଉଁ ଭକ୍ତିର ନଅଟି ଅଙ୍ଗ ରହିଛି, ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସେବନ ଅର୍ଚ୍ଚନ ବନ୍ଧନ ଦାସ୍ୟ ସଖ୍ୟ ଆତ୍ମନିବେଦନ, ଏ ନଅଟି ଭକ୍ତିର ଅଙ୍ଗ ରହିଛି। ଶ୍ରବଣ ଯାହା ହେଉଛି ଭକ୍ତି, ଭଗବାନ କଥା ଶ୍ରବଣ କଲେ ତାଙ୍କ ଭକ୍ତି ପ୍ରାପ୍ତ ହେବେ। ତେଣୁ ଏ ଯେଉଁ ଗୋଟିଏ ଗୋଟିଏ ଅଙ୍ଗରେ ଗୋଟିଏ ଗୋଟିଏ ଆଚାର୍ଯ୍ୟ ରହିଛନ୍ତି, ଏ ଶ୍ରବଣର ଆଚାର୍ଯ୍ୟ ହେଉଛନ୍ତି ପରୀକ୍ଷିତ ମହାରାଜ ସ୍ୱୟଂ, ଯିଏକି ଭାଗବତ ପ୍ରତ୍ୟେକ ଶ୍ରବଣ କରୁଛନ୍ତି। କୀର୍ତ୍ତନର ଆଚାର୍ଯ୍ୟ ହେଉଛନ୍ତି ସୁଖଦେବ ଗୋସ୍ୱାମୀ, ସ୍ମରଣର ଆଚାର୍ଯ୍ୟ ହେଉଛନ୍ତି ପ୍ରହ୍ଲାଦ ମହାରାଜ, ପାଦସେବନର ଆଚାର୍ଯ୍ୟ ହେଉଛନ୍ତି ଲକ୍ଷ୍ମୀ ଦେବୀ, ଏବଂ ବନ୍ଦନାର ଆଚାର୍ଯ୍ୟ ହେଉଛନ୍ତି ଅକ୍ରୂର। ଅକ୍ରୂର ଭଗବାନ ବିଷ୍ଣୁଙ୍କର ବନ୍ଦନା କରିଛନ୍ତି, ଚାଳିଶ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ଏବଂ ଏକଚାଳିଶ ଅଧ୍ୟାୟ ମଧ୍ୟ କିଛି ଭଗବାନଙ୍କର ବନ୍ଦନା ବିଷୟରେ ବର୍ଣ୍ଣନା କରାଯାଇଛି। ଏହିଭଳି ଭାବେ ବନ୍ଦନା କଲା ପରେ ଭଗବାନଙ୍କୁ ସେ ନେଉଛନ୍ତି ମଥୁରାକୁ। ତେଣୁ ଏଠି ସେ କହୁଛନ୍ତି, ଅକ୍ରୂର କହୁଛନ୍ତି, ଆଗଙ୍କ ପାଦପଦ୍ମ ଧୌତ କରି ଅବନିଜାଙ୍ଗି ଯୁଗଳ ଆଶିଷ ସ୍ୱକ୍ୟ ବଳି ମହା, ଅନେକ ଅଙ୍ଗ ରହିଛନ୍ତି ସେମାନେ ତାଙ୍କର ଯଶ ପ୍ରାପ୍ତ ହୋଇଯାଇଛି। ଯେତେବେଳେ ମହାପ୍ରଭୁ ଦାକ୍ଷିଣାତି ଯାଇଥିଲେ ସେତେବେଳେ ସେ ରାଜାରାମଙ୍କୁ ପଚାରିଥିଲେ ଯଶ ଭିତରେ କୋଉ ଯଶଟା ଶ୍ରେଷ୍ଠ ଯଶ, ତେଣୁ ରାଜାରାମ ସେ ଉତ୍ତର ଦେଇଥିଲେ, ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନଙ୍କର ଯଶ ହେଉଛି ସର୍ବଶ୍ରେଷ୍ଠ ଯଶ। ଆମର ବହୁତ ଯଶସ୍ୱୀ ବ୍ୟକ୍ତି ରହିଛନ୍ତି, ଆମେ ସମାଜରେ ସମ୍ବାଦପତ୍ରମାନଙ୍କରେ ଟିଭିରେ ବା ବିଭିନ୍ନ ରେଡିଓରେ ଟିଭିରେ ଇତ୍ୟାଦିରେ ବହୁତ ବ୍ୟକ୍ତିଙ୍କର ଯଶ ଧାରଣ କରାଯାଉଛି, କିନ୍ତୁ ତାଙ୍କ ଯଶ ସବୁଦିନ ପାଇଁ ରହିବ ନାହିଁ। କିନ୍ତୁ ଯେଉଁମାନେ ଭଗବାନଙ୍କ ଭକ୍ତ ତାଙ୍କର ଯଶ ସବୁଦିନ ପାଇଁ ରହିବ, କାରଣ ଭଗବାନ ହେଉଛନ୍ତି ଯଶସ୍ୱୀ। ଭଗବାନ ପାଦପଦ୍ମରେ ଯେଉଁମାନେ ଆଶ୍ରୟ ନେଇଛନ୍ତି ତାଙ୍କର ଶ୍ରେଷ୍ଠ ଯଶ ହେଉଛି ଶ୍ରେଷ୍ଠ ଯଶ, ସେଥିପାଇଁ ଏକଥା କହିଛି, ସ୍ୱକୀୟ ବଳି ମହାନ ମହାନ ଯଶ ତାଙ୍କ ପ୍ରାପ୍ତ ହେବେ। ପାଦପଦ୍ମରେ ଯେଉଁମାନେ ଆଶ୍ରୟ ନେଇଛନ୍ତି, ଯେଉଁମାନେ ପାଦପଦ୍ମକୁ ଧୌତ କରୁଛନ୍ତି, ସେ ଧୌତ ଜଣକୁ ଯେଉଁମାନେ ମସ୍ତକରେ ସିଞ୍ଚନ କରୁଛନ୍ତି ବା ଯେଉଁମାନେ ପାନ କରୁଛନ୍ତି, ସେମାନଙ୍କର ଯଶ ସବୁବେଳେ ପାଇଁ ରହିବ, ମହାନ ଯଶ ସେମାନେ ପ୍ରାପ୍ତ ହେବେ। ଭଗବାନ କହିବେ, ଅକ୍ରୂର ତମେ ଅଧିକ ପ୍ରଶଂସା କରୁଛ ନା, ପ୍ରକୃତିରେ କିଛି ଅଛି ଏଭଳି ଭାବେ ଉଦାହରଣ ଅଛି ନା, ବଳି ବଳିଙ୍କର ଉଦାହରଣ ରହିଛି। ବଳି ମହାରାଜ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, 15-23 ଅଧ୍ୟାୟ 9 ଅଧ୍ୟାୟରେ ବଳି ମହାରାଜ ବିଷୟରେ ବର୍ଣ୍ଣନା କରାଯାଇଛି, ଯେମିତି ଭଗବାନ ପାଦପଦ୍ମକୁ ଧୌତ କରିବା ପାଇଁ କେତେ ପ୍ରକାର ପ୍ରତିବନ୍ଧକ ନ ଆସିଛି ତାଙ୍କ ପାଇଁ, ଭଗବାନ ଛଳନା କରି ଆସିଛନ୍ତି, ବ୍ରାହ୍ମଣ ଯେମିତି ଛଳନା କରି ଆସିଛନ୍ତି, ଛୋଟ ଛୋଟ ପାଦ ଦେଖି ବଳିକୁ କହୁଛନ୍ତି, ପଦାନି ତ୍ରିଣୀ ଦତ୍ତାଣି ସମିତାଣି ପଦମ୍ମନ, ହେ ଦୈତେନ୍ଦ୍ର ମୋର ଏଇ ଯେଉଁ ଛୋଟ ଛୋଟ ପାଦ ରହିଛି, ବଳି ଭଗବାନ ବ୍ରାହ୍ମଣ ଦେବ ଉପରେ ଆସିଛନ୍ତି, କେତେ ଛୋଟ ଛୋଟ ପାଦ ତାଙ୍କର, ଶୁଣନ୍ତି ବଳି ମହାରାଜ ଦୈତେନ୍ଦ୍ର
ଜୟ ସଙ୍ଗଲିତାୟ କୃଷ୍ଣ ପ୍ରଣାମ ଜଗନ୍ନାଥ
ଏଇ ଛୋଟ ପାଦରେ ମୋର ତିନିଟା ବି ଭୂମି ଦରକାର ଯେତେବେଳେ ଏକଥା ବଳିବାର ଶୁଣୁଛନ୍ତି ସେ ହସି ଦେଇଛନ୍ତି ତେବେ ତମେ ଏତେ ସେ ତ ଜାଣିନଥିବ ଆମେ ନା ସେ ଜାଣିଛନ୍ତି ବ୍ରାହ୍ମଣ ତେଜ ରହିଛି ତାଙ୍କ ତେଜ ଆଗରେ ଯୋଉ ଭୃଗବଂଶୀୟ ଯୋଉମାନେ ରହିଛନ୍ତି ଶୁକ୍ରାଚାର୍ଯ୍ୟଙ୍କର ଯୋଉମାନେ ବ୍ରାହ୍ମଣ ମାନେ ସବୁ ରହିଛନ୍ତି ତାଙ୍କର ତେଜ ଟିକା ପଡ଼ିଯାଇଛି ଯେଉଁଭଳି ସୂର୍ଯ୍ୟଙ୍କର ଉଦୟରେ ଯେତେ ଲାଇଟ୍ ହେଲେ ମଧ୍ୟ ଲାଇଟ୍ ହେଲେ ମଧ୍ୟ ଟିକା ପଡ଼ିଯିବ ସେହିଭଳି ଭାବରେ ତାଙ୍କର ତେଜ ଦେଖି ବଳି ମହାରାଜ କହୁଛନ୍ତି ଆପଣ ହେଉଛନ୍ତି ସାକ୍ଷାତ ତେଜ ବ୍ରାହ୍ମଣ ତେଜ ଆପଣ ରହିଛନ୍ତି ବ୍ରାହ୍ମଣ ବୋଲି ଭାବୁଛନ୍ତି ତେଣୁ ବଳି ମହାରାଜଙ୍କୁ ବାମନ ତେଜ ଟିକା କରୁଛନ୍ତି ପ୍ରଥମେ ବଳି ମହାରାଜଙ୍କ ବହୁତ ପ୍ରଶଂସା କରିଛନ୍ତି କହିଛନ୍ତି ଆପଣଙ୍କ ବଂଶରେ ସମସ୍ତେ ବହୁତ ମହାନ ଥିଲେ ବିଶେଷ ଭାବରେ ଆପଣଙ୍କର କିଏ ଆପଣଙ୍କ ପିତା ହେଉଛନ୍ତି ବିରୋଚନ ତାଙ୍କର ପିତା ହେଉଛନ୍ତି ପ୍ରହ୍ଲାଦ ତାଙ୍କର ପିତା ହେଉଛନ୍ତି ହିରଣ୍ୟକଶିପୁ ଏ ତିନି ଜଣଙ୍କର ବହୁତ ଦେଶ ରହିଛି ହିରଣ୍ୟକଶିପୁ ଏତେ ଶକ୍ତିଶାଳୀ ଥିଲେ ବିଷ୍ଣୁଙ୍କୁ ମଧ୍ୟ ହତ୍ୟା କରିବା ପାଇଁ ଯାଇଥିଲେ ବିଷ୍ଣୁ ମଧ୍ୟ ଡରିଗଲେ ତେଣୁ ସେ ଲୁଚିକି ରହିଲେ ଏବଂ ଆପଣଙ୍କର ବହୁତ କିଏ ପିତାମ ପ୍ରହ୍ଲାଦ ମହାରାଜ ଅସୁର ବୈଦ୍ୟମାନ ଶ୍ରେଷ୍ଠ ଭଗବାନ ବିଭୂତି ବୈଜ୍ଞାନ ପ୍ରହ୍ଲାଦ ଶାସ୍ତ୍ରୀ ଭଗବଦ୍ଗୀତାରେ ଭଗବାନ କହିଛନ୍ତି କଥା ବଳି ମହାରାଜ ମଧ୍ୟ ଏଇଭଳିଆ ପ୍ରଶଂସା କରୁଛନ୍ତି ଆପଣଙ୍କ ପିତା ବିରୋଚନ ଦେବତାମାନଙ୍କ ପାଇଁ ନିଜ ଶରୀରକୁ ତ୍ୟାଗ କରିଦେଇଥିଲେ ତେଣୁ ଆପଣଙ୍କ ବଂଶ ଏତେ ଯଶସ୍ୱୀ ବଂଶ ତେଣୁ ମୁଁ ଆପଣଙ୍କୁ କିଛି ଭିକ୍ଷା କରିବା ପାଇଁ ଚାହୁଁଛି କ'ଣ ଭିକ୍ଷା କହୁଛ ନା ପ୍ରଧାନ ତିନିଦ୍ର ତିନି ପାଦ ମୋର ଦରକାର ନା କିଭଳି ପାଦ ନା ସମିତା ଆଣି ପ୍ରଧାନ ମୋର ଛୋଟ ପାଦ ଦେଖି କୌଶଳ ଏହି ପାଦରେ ତିନି ପାଦ ମୋର ଦରକାର ତେଣୁ ବଳି ମହାରାଜ ହସିଦେଲେ କହିଲେ ଏତେ ସୁନ୍ଦର ଭାବରେ କଥା କହୁଛ ପଟୁ ବାମ କର୍ମଚାରୀ ଏତେ ସୁନ୍ଦର ଭାବରେ କଥା କହୁଛ କାହାକୁ କ'ଣ ଭାଗ୍ୟ ଦରକାର ସେଟା ତୁମେ ଜାଣିନ ମୁଁ ତ୍ରିଲୋକର ସ୍ୱାମୀ ବହୁତ କିଛି ଦେଇପାରିବି ତୁମକୁ ଆଉ ତିନି ପାଦ ମନ୍ଦିର ତୁମେ କ'ଣ କରିବ ତେଣୁ ଭଗବାନ କହୁଛନ୍ତି ତିନି ପାଦ ମନ୍ଦିରରେ ମୋର କାମନା ପୂର୍ଣ୍ଣ ହୋଇଯିବ ଯେଉଁମାନେ ଲୋଭୀ ବ୍ୟକ୍ତି ତାଙ୍କୁ ଯେତେ ଧନ ଥିଲେ ମଧ୍ୟ ନବବର୍ଷ ସମିତା ଆଣି ସପ୍ତଦ୍ୱୀପ ପତି ସପ୍ତ ଏ ସାତଟି ଦ୍ୱୀପ ରହିଛି ଭୌତିକ ଜଗତରେ ସାତଟି ଦ୍ୱୀପ ରହିଛି ଆମେ ଗୋଟିଏ ଦ୍ୱୀପରେ ରହିଛେ ସେ ହେଉଛି ଯଜ୍ଞଦ୍ୱୀପ ପ୍ରତି ଦ୍ୱୀପରେ ନଅଟି ବର୍ଷ ରହିଛି ଆମେ ଯଜ୍ଞଦ୍ୱୀପରେ ଭାରତବର୍ଷ ରହିଛେ ଏହିଭଳି ଭାବରେ ଆହୁରି ଆଠଟି ବର୍ଷ ରହିଛି ଏ ଯଜ୍ଞଦ୍ୱୀପରେ ପଞ୍ଚମ ସଂଘରେ ସେ ବର୍ଣ୍ଣନା କରାଯାଇଛି ଭାରତ ପଞ୍ଚମ ସଂଘରେ ସ୍ଥାନ ସେଥିରେ ବର୍ଣ୍ଣନା କରାଗଲେ ସୁଗ୍ରୀ ଗୋସ୍ୱାମୀ ଏ ଭୂଗୋଳକୁ ବର୍ଣ୍ଣନା କରିଛନ୍ତି ଯେଉଁ ବୈଦିକ ଭୂଗୋଳ ସେଥିରେ ଆମେ ମାୟାପୁରରେ ଯେଉଁ ମନ୍ଦିର ତିଆରି ନିର୍ମାଣ କରାହେଉଛି ସେ ହେଉଛି ଜିଓଭିପି ଟେମ୍ପୁଲ ଅଫ୍ ବେଦିକ ପ୍ଲାନେଟ୍ କେଉଁଠି କ'ଣ ଅଛି ସେସବୁ ଆମେ ଗୋଟେ ପ୍ଲାନେଟୋରିୟମ୍ ଦେଖିବେ ଆପଣ 2022 ମସିହାରେ ଇନଗ୍ରେଟ୍ ହେବ ଗୌର ପୂର୍ଣ୍ଣିମାରେ ଆପଣ ଯିବେ ସେତେବେଳେ ଦେଖିବେ କେଉଁଠି କ'ଣ ସବୁ ରହିଛନ୍ତି ତେଣୁ ଏ ନଅ ବର୍ଷ ଯୁକ୍ତ ସାତ ଦ୍ୱୀପ ଜଣଙ୍କୁ ଦେଲେ ମଧ୍ୟ ରୋଗୀ ବ୍ୟକ୍ତି ସେଥିରେ ସନ୍ତୁଷ୍ଟ ହେବ ନାହିଁ ମୁଁ ରୋଗୀ ନୁହଁ ମୋର ତିନି ପାଦ ଭୂମିରେ ମୁଁ ସନ୍ତୁଷ୍ଟ ହେଲି ବଳି ମହାରାଜ କହିଲେ ଠିକ୍ ଅଛି ତମେ ଯଦି ଆଉ କିଛି ନେବାକୁ ଚାହୁଁନା ମୁଁ କ'ଣ କରିବି ତିନି ପାଦ ଭୂମି ଇଏ କ'ଣ କରିବେ ତିନି ପାଦରେ ଆସନ୍ତୁ ଟିକେ ବଡ଼ ବଡ଼ ଲୋକଙ୍କର ଗୋଟେ ଅସୁରମାନଙ୍କର ବିରାଟ ବିରାଟ ପଦ ରହିଛି ସେଭଳି ପାଦରେ ନିଏ ତିନି ପାଦ ନା ନା ସମିତା ବି ପଦ ନୁହଁ ମୋର ଏଇ ତିନି ପାଦରେ ଏଇ ଛୋଟ ପାଦରେ ନେବି ଭଗବାନ ସେଠି ଚଳନା କରିଛନ୍ତି ତାଙ୍କୁ କେତେ ପ୍ରତିବନ୍ଧକ ଆସିଛି ଭଗବାନ ପାଦ ବହୁତ କରିବା ପାଇଁ କେତେ ପ୍ରତିବନ୍ଧକ ଆସିଛି ବଳି ମହାରାଜ ଠିକ୍ ଅଛି ହଉ ନିଅ ତମ ପାଦ ତିନି ପାଦ ମୁଁ ମାପିକି ନିଅ ନା ମୁଁ ସେମିତି ନେବିନି ଆଉ କେମିତି ନେବ ନା ଦୁଇ ସତ୍ୟ କଲେ ମୁଁ ଦେବି ଦେବି ସତ୍ୟ କଲେ ଯାଇ ମୁଁ ଦେବି ନା ତିନି ପାଦ ମୁଁ ଦେବି ସତ୍ୟ କରିବି ସତ୍ୟ କରିବାକୁ ପଡ଼ିବ ତେଣୁ ଯେତେବେଳେ ସତ୍ୟ କରିବା ପାଇଁ ଆସିଛନ୍ତି ସେତେବେଳେ ଆସି ପହଞ୍ଚିଲେ ତାଙ୍କ ଗୁରୁଦେବ ଶୁକ୍ରାଚାର୍ଯ୍ୟ ସେ ଆଉ ଗୋଟେ ପ୍ରତିବନ୍ଧକ ରୂପେ ଆସିଲେ କିନ୍ତୁ ଦେଖ ବଳି ତମେ ଯାହାକୁ ଦେବା ପାଇଁ ଚାହୁଁଛ ତିନି ପାଦ ମୁଁ ସେ କିଏ ଜାଣିଛ ନା ସେ କିଏ ନା ସେ ସାମାନ୍ୟ ବଟୁ ବ୍ରାହ୍ମଣ ନୁହନ୍ତି ନା ସେ କିଏ ଏସବୁ ବୈରୋଚନ ସାକ୍ଷାତ ଏ ବିରୋଚନ ପୁତ୍ର ତମ ପିତାଙ୍କ କଥା ଜାଣିଛ ତ ନା କଣ ନା ତମ ପିତା ଦେବତା ମାନଙ୍କୁ ନିଜ ପ୍ରାଣ ପ୍ରଦାନ କରିଥିଲେ ବର୍ତ୍ତମାନ ତମ ପ୍ରାଣ ସଙ୍କଟରେ ପଡ଼ିଯାଇଛି ନା କେମିତି ନା ଇଏ ଯୋଉ ଆସିଛନ୍ତି ବଟୁ ବାମନ ଇଏ ସାଧାରଣ ବାମନ ନୁହନ୍ତି ଇଏ ବିଷ୍ଣୁ ସ୍ୱୟଂ ଇଏ ହେଉଛି ସ୍ୱୟଂ ବିଷ୍ଣୁ ନା ବିଷ୍ଣୁ ଆସି କଣ ଅସୁବିଧା ହେବ ନା ତମଠୁ ଏ ତିନି ପାହାଡ଼ ଛଳରେ ତମର ତିନି ଲୋକକୁ ନେଇଯିବେ ଆଉ ନିଅନ୍ତୁ କଣ ଅସୁବିଧା ନା ତିନି ଲୋକକୁ ନେଇ ତମର ଶତ୍ରୁ ଇନ୍ଦ୍ରଙ୍କୁ ପ୍ରଦାନ କରିବେ ଏଇଭଳିଆ ଆମେ ଶୁକ୍ରାଚାର୍ଯ୍ୟ କହିବେ ତେଣୁ ବାମଦେବ କହୁଛନ୍ତି ବଳି ମହାରାଜ କହୁଛନ୍ତି କିନ୍ତୁ ମୁଁ ସତ୍ୟ କରିଦେଇଛି ଆଉ କଣ ନା ସତ୍ୟ କଲେ କଣ ଅଛି ତମେ ଓମ୍ କହିବ ନା ଓମ୍ କହିଲେ ଯାଇ ସତ୍ୟ ବୋଲି ବୁଝାଯିବ ନା ଆଉ ଯଦି ବା ସତ୍ୟ କରିଛ ବିଭିନ୍ନ ସମୟରେ ବିପଦ ସମୟରେ ତମେ ମିଥ୍ୟା କରିପାରିବ ସ୍ତ୍ରୀଙ୍କୁ ନାମ ବିବାହ ଏଇଭଳି ଭାବରେ ବିଭିନ୍ନ ସମୟରେ ଜଣେ ମିଥ୍ୟା କହିଲେ କିଛି ଅସୁବିଧା ନାହିଁ ନ ବିକଶିତ ଏଟା ନିନ୍ଦନୀୟ ନୁହଁ ତମେ ଏଭଳି ଦାନ କରିବା ତମର ତିନିପା ଭୂମିଶାଳରେ ସେ ପ୍ରତିମାନ ସେ ସମଗ୍ର ତ୍ରିଲୋକକୁ ନେଇଯିବେ ଦାନ କରିବାର ଗୋଟେ ବିଧି ରହିଛି ଯାହାର ଯେତେ ଧନ ରହିଛି ତାକୁ ପାଞ୍ଚ ଭାଗ କରିବା ଗୋଟିଏ ଭାଗ ପ୍ରଦାନ କରିବ ସବୁଗୁଡ଼ା ପ୍ରଦାନ କରିବା ନୁହଁ ଏଇଭଳି ଭାବରେ ବହୁତ ଉପଦେଶ ଦେଲେ ଇଏ ଗୋଟେ ପ୍ରତିବନ୍ଧକ ପଡ଼ିଲା କିନ୍ତୁ ସେ ମାନିଲେ ନାହିଁ ସେ କହିଲେ ଆପଣ ଯାହା କହୁଛନ୍ତି ଗୁରୁଦେବ ଇଏ ହେଉଛନ୍ତି ଗୃହମେଧିମାନଙ୍କ ପାଇଁ ଆପଣ ଠିକ କଥା କହିଛନ୍ତି କିନ୍ତୁ ମୁଁ ହେଉଛି ପ୍ରହ୍ଲାଦଙ୍କର ମୁଁ ହେଉଛି ଶିଷ୍ୟ ପ୍ରହ୍ଲାଦ ମତ ଶିକ୍ଷା କହିଛନ୍ତି ସବୁକିଛି ଭଗବାନଙ୍କ ଦେଶ ପ୍ରଦାନ କରାଯିବ ଯତ୍ କରୋତି ଯତ୍ ଅଶ୍ନାତି ଯତ୍ ଯୁଗୋତି ଦଦାତି ଯତ୍ ଯତ୍ ତପସ୍ୟତି କୌନ୍ତେୟ ତତ୍ ପୁରୁଷ ପଦାର୍ପଣ ଯାହା ଜଣେ କରିବ ଯତ୍ କରୋତି ଯେଉଁ କାର୍ଯ୍ୟ ଜଣେ କରିବ ଯେଉଁ ଖାଦ୍ୟ ଜଣେ ଗ୍ରହଣ କରିବ ଯେଉଁ ଯଜ୍ଞ ଜଣେ କରିବ ଯେଉଁ ଦାନ ଜଣେ ପ୍ରଦାନ କରିବ ସେସବୁ ମୋତେ ଭଗବାନ ପ୍ରଦାନ କରିବା କଥା ଭଗବାନ କଥା କହୁଛନ୍ତି ତେଣୁ ପ୍ରହ୍ଲାଦ ମହାରାଜ ଭଗବାନଙ୍କ ଶ୍ରେଷ୍ଠ ଭକ୍ତ ସେ ସବୁ ଶିକ୍ଷା ଦେଇଛନ୍ତି ତେଣୁ ମୁଁ ଆପଣଙ୍କ କଥା ଗ୍ରହଣ ସେ ଗୁରୁଙ୍କୁ ତ୍ୟାଗ କରିଦେଲେ ଗୁରୁ ନ ଶିକ୍ଷା ବୋଲି କୁହାଯାଇଛି ଆପଣ ଗୁରୁ ନୁହନ୍ତି ଗୁରୁକୁ ଜଣେ ତ୍ୟାଗ କରିବା କଥା ନୁହଁ କିନ୍ତୁ ସେ ଗୁରୁଙ୍କୁ ତ୍ୟାଗ କରିଦେଲେ ଭଗବାନ ପ୍ରାପ୍ତ ହେବା ପାଇଁ ଗୁରୁଙ୍କୁ ତ୍ୟାଗ କରିଦେଲେ ତେଣୁ ଗୁରୁ ତାଙ୍କୁ ଅଭିଶାପ ଦେଲେ ଦୃଢ଼ ପଣ୍ଡିତ ମାନ ତମେ ବହୁତ ପଣ୍ଡିତ ବୋଲି ଭାବୁଛ ବହୁତ ଜ୍ଞାନୀ ବୋଲି ଭାବୁଛ ମୋ କଥା ଶୁଣ ମୋତେ ଅବଜ୍ଞା କରୁଛ ତମେ ଧ୍ୱଂସ ସେ ଭ୍ରଷ୍ଟ ସେ ଅଚିରା ସିଂହ ତମର ସିଂହ ଯେଉଁ ରହିଛି ଐଶ୍ୱର୍ଯ୍ୟ ଏ ଐଶ୍ୱର୍ଯ୍ୟ ତମେ ଭ୍ରଷ୍ଟ ହେଇଯା ଏଭଳି ଅଭିଶାପ ଦେଲେ କିନ୍ତୁ ତଥାପି ବାମନ ଶେଷ ଶୁଣିଲେ ନାହିଁ ଭଗବାନ ଶରଣ ଯିବା ପାଇଁ କେତେ ପ୍ରତିବନ୍ଧକ ରହିଛି ଭଗବାନ ପାଦପଦ୍ମ ଦୌତ କରିବା ପାଇଁ କେତେ ପ୍ରତିବନ୍ଧକ ରହିଛି ଏତେ ସହଜ ନୁହଁ ଭଗବାନ ପାଦପଦ୍ମ ଦୌତ କରିବା ଅନେକ ବନ୍ଧକ ରହିଛି ପ୍ରତିବନ୍ଧକ ରହିଛି ଏବଂ ସେହି ସମୟରେ ଅସୁର ଯେଉଁ ରହିଥିଲେ ଅସୁରମାନଙ୍କର ଯେଉଁ ବନ୍ଧୁମାନେ ସବୁ ଥିଲେ ସେମାନେ ସବୁ ତ୍ୟାଗ କରିଛନ୍ତି ବଳି ମହାରାଜ ତ୍ୟାଗ କରିଦେଇଛନ୍ତି ଅସୁରମାନେ ଏବଂ ତାପରେ ଏତେ ସବୁ ପ୍ରତିବନ୍ଧକ ସତ୍ତ୍ୱେ ବାମଦେବ ପ୍ରତିଜ୍ଞା କଲେ ଶଙ୍ଖରେ ଜଳ ନେଇ ତ୍ରିସତ୍ୟ କଲେ ତିନିପାଦ ମୁଁ ପ୍ରଦାନ କରିବି ତାଙ୍କ ପତ୍ନୀଙ୍କ ସହିତ ସତ୍ୟ କରିଛନ୍ତି ଏବଂ ସେହି ସମୟରେ ମଧ୍ୟ ଭଗବାନ ଆହୁରି ପରୀକ୍ଷା କରିଛନ୍ତି ଭଗବାନ ପରୀକ୍ଷା ଶେଷ ହେଇନାହିଁ ଭଗବାନ ନିଜକୁ ବାମନ ରୂପରୁ ଆରମ୍ଭ କି ରୂପ ନା ବିରାଟ ରୂପ ଧାରଣ କଲେ ବିଶ୍ୱରୂପ ଧାରଣ କଲେ ସମଗ୍ର ତ୍ରିପାଦ ତ୍ରିଲୋକକୁ ଦୁଇଟି ପାଦରେ ମାପିଦେଲେ କହିଥିଲେ ଛୋଟ ପାଦ ସାମ୍ବିଧାନିକ ପଦ ମମ ଛୋଟ ଛୋଟ ପାଦ କହିଥିଲେ ସେହି ପାଦରେ ମାପିବି କିନ୍ତୁ ଭଗବାନ ଚଳନା କରି ମାପିଲେ କିଭଳି ନା ତ୍ରିବିକ୍ରମ ରୂପ ଧାରଣ କଲେ ବାମ ପାଦରେ ସମସ୍ତ ପୃଥିବୀ ତଳେ ଯେଉଁ ସାତଟି ରହିଛି ଲୋକ ଅତଳ ବିତଳ ସୁତଳ କଳାତଳ ମୈତଳ ରସାତଳ ପାତାଳ ସବୁ ଲୋକଙ୍କୁ ମାପିଦେଲେ ଗୋଟି ପାଦରେ ପାଦ ପ୍ରବେଶ କଲା ପାତାଳରେ ଏବଂ ଡାହାଣ ପାଦରେ ବାମ ପାଦ ଉପରକୁ ଟେକିଲେ ଏବଂ ଉପରକୁ ଯେଉଁ ଟେକିଲେ ଏ ପୃଥିବୀ ଉପରେ ଯେଉଁ ରହିଛି ଭୂଲୋକ ସ୍ୱର୍ଗଲୋକ ମହତ ଲୋକ ଜନଲୋକ ତପଲୋକ ବ୍ରହ୍ମଲୋକ ପର୍ଯ୍ୟନ୍ତ ଚାଲିଗଲା ତାଙ୍କ ପାଦ ବାମ ପାଦ ଏବଂ ଏଇ ପାଦ ଯେତେବେଳେ ବ୍ରହ୍ମଣ ପର୍ବରୁ ଯାଉଛନ୍ତି ସେହି ସମୟରେ ବ୍ରହ୍ମା ପାଦ ପର୍ବର ଜ୍ୟୋତି ଦେଖି ପାଦ ପର୍ବର ଜ୍ୟୋତି ଦେଖି ସେ ଆଶ୍ଚର୍ଯ୍ୟ ହେଇଯାଇଛନ୍ତି, ତେଣୁ ସେ ପାଦ ପର୍ବକୁ ସେ ଦୌତ କରିଛନ୍ତି, ପାଦ ପର୍ବକୁ ପୂଜା କରିଛନ୍ତି। ଏ ଭାଗବତ ପ୍ରଥମ ଛନ୍ଦ ଅଠର ଅଧ୍ୟାୟରେ ସୁଧ ଗୋସ୍ୱାମୀ ଏଟା କହୁଛନ୍ତି ସ୍ୱର୍ଣ୍ଣକାରୀ ଋଷିଙ୍କୁ, ଓ ସିଏ ହେଉଛନ୍ତି ଭଗବାନ। ଅଥାପି ଯତ୍ ପାଦ ଅଥାପଶିଷ୍ଟମ ଜଗତ ବିଞ୍ଚ ପ୍ରଭୁତା ନାମ ଶେଷମ କୁନାତି ଅନ୍ୟତମ କୁଲା କୋ ନାମ ରଖି ଭଗବତ ପଦାର୍ଥ। ଲୋକମାନେ କାହାକୁ ଭଗବାନ ନ କହୁଛନ୍ତି, କୁକୁରକୁ ବି ନାରାୟଣ ବୋଲି କହୁଛନ୍ତି, କଣ ଦରିଦ୍ର ନାରାୟଣ କହୁଛନ୍ତି, ଲୋକମାନେ ନାରାୟଣ କହନ୍ତି ଦରିଦ୍ର ବ୍ୟକ୍ତି କେମିତି ନାରାୟଣ ହବ। ନାରାୟଣ ହେଉଛନ୍ତି ଲକ୍ଷ୍ମୀଙ୍କର ପତି, ଦରିଦ୍ର ବ୍ୟକ୍ତି କେମିତି ଲକ୍ଷ୍ମୀପତି ହେବେ ଏବଂ ଲକ୍ଷ୍ମୀପତି ମାନେ କେମିତି ଦରିଦ୍ର ହେବେ। କିନ୍ତୁ ତଥାପି ଆମ ତଥାଗତ ଧର୍ମନୈତିକ ନେତାମାନେ ଅଛନ୍ତି, ସେ କହୁଛନ୍ତି ଦରିଦ୍ର ନାରାୟଣ। ତେଣୁ ଯେ ଭଗବାନ କିଏ ଭଗବାନ କେମିତି ଜାଣିବା, ଶାସ୍ତ୍ର ମାଧ୍ୟମରେ ଜାଣିବା, ସାଧୁ ଶାସ୍ତ୍ର ଗୁରୁ ଏ ତିନୋଟି ମାଧ୍ୟମରେ ଭଗବାନଙ୍କୁ ଜାଣିବା। ତେଣୁ ଏକଥା ସ୍ୱାମୀ ପ୍ରଥମ ସଂଘ ଭଗବାନ ଅଥାପି ଯେ ପାଦ ଅଥାପ ସିଷ୍ଟମ ଯାହାଙ୍କର ପାଦ ପଥରୁ ଧୌତ ଗଙ୍ଗା ଦେବୀ ବ୍ରହ୍ମ ଲୋକ ଅତିକ୍ରମ କରି ଚିତ୍ ଜଗତ ଚାଲିଯାଇଥିଲେ ଭଗବାନ ପାଦ ପ୍ରଥମ ବାମ ପାଦ, ଏବଂ ଏହି ପାଦ ପଥ ଧୌତ କରି ଗଙ୍ଗା ଦେବୀ ଆସୁଛନ୍ତି, ଚିତ୍ ଜଗତରୁ ଆସୁଛନ୍ତି କାରଣାମର ଜଳ, ତାକୁ ବ୍ରହ୍ମା ଧାରଣ କରି ଭଗବାନ ପାଦ ପଥକୁ ଧୌତ କରୁଛନ୍ତି। ସେହି ପାଦ ଧୌତ ପାଦ ଜଳ ପାଦ ନଖାଅ ଜଗତ ପୀଡ଼ିତ ପହୁତା ଅଣାମ ସେହି ଅମ୍ବ ସେହି ଜଳରେ ଭଗବାନ ପାଦ ସେ ଧୌତ କରୁଛନ୍ତି, ଏବଂ ସେହି ଜଳ ଯେତେବେଳେ ଆହୁରି ତଳକୁ ଯାଉଛନ୍ତି ସେତେବେଳେ କୈଳାସ ପାଖରେ ଭଗବାନ ଶେଷ ଶିବଜୀ ରହିଛନ୍ତି। ଶେଷମ ପୁନାତି ଶିବଜୀଙ୍କୁ ଯେ ପବିତ୍ର କରୁଛନ୍ତି ଭଗବାନ ଗଙ୍ଗା ଦେବୀଙ୍କୁ ଧାରଣ କରିଛନ୍ତି ଶିବଜୀ, ସେଥିପାଇଁ ଭଗବାନଙ୍କର ଗୋଟେ ଶିବଜୀଙ୍କର ଗୋଟେ ନାମ ହେଉଛି ଗଙ୍ଗାଧର। ଗଙ୍ଗାଦେବୀ ରହିଛନ୍ତି ବା ଶିବଜୀଙ୍କ ମସ୍ତକରେ ଭାରତ ନମସ୍କାରରେ ବର୍ଣ୍ଣନା କରାଯାଇଛି, ଆ ପରେ ମଧ୍ୟ ସେସବୁ ବିଷୟରେ ବର୍ଣ୍ଣନା କରାଯିବ, ଅନ୍ୟ ଶ୍ଳୋକମାନଙ୍କରେ ସକାରାତ୍ମକ କଥା ଆସିବ। ତେଣୁ ଯେତେବେଳେ ଶିବଜୀ ଧାରଣ କରୁଛନ୍ତି ଶିବଜୀଙ୍କ ସହିତ ଶିବଲୋକ ସବୁକିଛି ପବିତ୍ର ହୋଇଯାଉଛନ୍ତି, ସେସବୁ ପୁନାତି ଅନ୍ୟତମ ଗୁଣା, ସେସବୁ ଶିବଜୀଙ୍କ ଲୋକ ସମସ୍ତେ ପବିତ୍ର ହୋଇଯାଉଛନ୍ତି। ଶିବଜୀଙ୍କ ଲୋକକୁ କେଉଁମାନେ ଯାଆନ୍ତି, ଯେଉଁମାନେ ବ୍ରହ୍ମ ଲୋକରୁ ଆହୁରି ଉନ୍ନତ ଯୋଗ୍ୟତା ପ୍ରାପ୍ତ ହୋଇଛନ୍ତି ସେମାନେ ଶିବଲୋକକୁ ପ୍ରାପ୍ତ ହେବେ। ଭାଗବତ ଚତୁର୍ଥରେ ଏକଥା ଶିବଜୀ କହୁଛନ୍ତି ଯେ ସ୍ୱଧର୍ମନିଷ୍ଠ ସତଧର୍ମ ବି କୁମା ବିରିଚିତା ମେଟି ବ୍ରହ୍ମା କେମିତି ଜଣେ ବ୍ରହ୍ମା ହେଉଛନ୍ତି, ଏ ଦଶ ଅନେକ ଦଶ ପ୍ରାପ୍ତ ହେଉଛନ୍ତି କିନ୍ତୁ ଶ୍ରେଷ୍ଠ ଦଶ କାହାର କୁହାଯାଉଛି, ସ୍ୱକୀୟ ବଳି ମହାନ ଶ୍ରେଷ୍ଠ ଦଶ କଥା କୁହାଯାଇଛି, ବ୍ରହ୍ମାଙ୍କର ବହୁତ ଦଶ ରହିଛି କିନ୍ତୁ ଜଣେ ଶହେ ଜନ୍ମଧାରୀ ସ୍ୱଧର୍ମକୁ ଯଦି ପାଳନ କରିବେ ଠିକ ଭାବରେ ତାହେଲେ ସେ ବ୍ରହ୍ମାଙ୍କର ପ୍ରାପ୍ତ ହୋଇଯିବେ। ସେଥିରେ ବିଷ୍ଣୁ ଠାକୁର କହିଛନ୍ତି ତିନି ଜଣ ତିନି ପ୍ରକାର ବ୍ରହ୍ମା ରହିଛନ୍ତି, ବାହ୍ମୀ ବ୍ରହ୍ମା, ଜ୍ଞାନୀ ବ୍ରହ୍ମା ଏବଂ ଭକ୍ତ ବ୍ରହ୍ମା। କାରଣ ସାଧାରଣତଃ ବ୍ରହ୍ମା ଲୋକ ଯେତେବେଳେ ଧ୍ୱଂସ ହେବ ସେତେବେଳେ ସେମାନେ ଭଗବତଧାମକୁ ଯିବେ, କିନ୍ତୁ ସମସ୍ତେ ଯିବେନି, ସବୁ ବ୍ରହ୍ମା ଯିବେ ଭଗବତ ଆଶ୍ରମ ଧ୍ୟାନ ଭଗବାନ ଚିନ୍ତା କରୁଛନ୍ତି। ଆ ବ୍ରହ୍ମ ପୁନରାବର୍ତ୍ତା ପୁନରାବର୍ତ୍ତୀ ଅର୍ଜୁନ ବ୍ରହ୍ମ ଲୋକ ମଧ୍ୟ ପୁଣି ଆସିବେ ସେମାନେ ପତନ ହେବ ତାଙ୍କର। ତେଣୁ ଏଇ ଯେଉଁ ବ୍ରହ୍ମା ଏତେ ଦଶ ପ୍ରାପ୍ତ ହୋଇଛନ୍ତି ଭଗବାନଙ୍କୁ ଏଇ ଭଗବାନ ପ୍ରାର୍ଥନା କରି ଭଗବାନଙ୍କର ନିୟମକୁ ପାଳନ କରି ଏଇ ବ୍ରହ୍ମ ପଦ ପ୍ରାପ୍ତ ହେଉଛନ୍ତି ସ୍ୱୟଂ କରି ପ୍ରାର୍ଥନା କରିବାରୁ, ଏବଂ ତାଠାରୁ ତଥା ପରମୀମା ତାଠାରୁ ଯେଉଁମାନେ ଉନ୍ନତ ଯୋଗ୍ୟତା ରହିଛି ସେମାନେ ଶିବଲୋକ ପ୍ରାପ୍ତ ହେବେ, ଶିବ ଦେଇପାରିବେନି ଶିବଲୋକ ପ୍ରାପ୍ତ ହେବେ, ଶିବଲୋକ ପ୍ରାପ୍ତ ହେବେ। ଏ ଶିବଲୋକରେ ସମସ୍ତେ ପବିତ୍ର ହୋଇଯାଉଛନ୍ତି, ଶିବଜୀ ଗଙ୍ଗାଧରଙ୍କୁ ଧାରଣ କରିଛନ୍ତି ଏବଂ ଗଙ୍ଗା ନଦୀର ଧାରଣା ଦ୍ୱାରା ସମସ୍ତ ଶିବଲୋକ ମଧ୍ୟ ସମସ୍ତେ ପବିତ୍ର ହୋଇଯାଉଛନ୍ତି। ଏବଂ ଆଉ କିଏ କୋଉ ଅନ୍ୟତମ ଲୋକେ ଭଗବତ ପଦାର୍ଥ ମୁକୁନ୍ଦଙ୍କ ବିନା, ମୁକୁନ୍ଦ ଭଗବାନ ଭଗବାନ ମୁକୁନ୍ଦ ବି କହିଲେ କାହିଁକି ନା ସେ ମୁକ୍ତି ପ୍ରଦାନ କରନ୍ତି ମୁକୁନ୍ଦ, ବା ମୁକ୍ତିକୁ ମଧ୍ୟ ପୋଷିତ କରିଦିଅନ୍ତି, ମୁକୁ ମାନେ ମୁକ୍ତିକୁ ମଧ୍ୟ ପୋଷିତ କରିଦିଅନ୍ତି, ମୁକୁନ୍ଦ ଶବ୍ଦର ଅର୍ଥ ଅର୍ଥାତ୍ ଭକ୍ତି ପ୍ରଦାନ କରନ୍ତି, ଜଣେ ଭକ୍ତ ସେମାନେ ମୁକ୍ତି ମଧ୍ୟ ଚାହାନ୍ତି ନାହିଁ। ତେଣୁ କୁହାଯାଉଛି କୋଉ ଅନ୍ୟତମ ରୂପେ ଭଗବତ ପଦାର୍ଥ ଆଉ କି ଭଗବତ ବସ୍ତୁ ରହିଛି ଯାହାଙ୍କ ପାଦ ନକରୁ ପାଦ ନକୁ ମୌତ କରୁଥିବା ଜଳ ଗଙ୍ଗା ଦେବୀ ଭଗବାନ ପାଦକୁ ମୌତ କରୁଥିବାରୁ ଗଙ୍ଗାଙ୍କ ଦେଶ ବ୍ୟାପି ଯାଇଛି ତ୍ରିଲୋକରେ ସେ ସମସ୍ତଙ୍କୁ ପବିତ୍ର କରୁଛନ୍ତି ଆଉ ଦଶ ରହିଛି କାମ ପବିତ୍ର ମଧ୍ୟ କରିଦେଉଛନ୍ତି ଗଙ୍ଗା ପର କହିଲେ ପଶ୍ଚାତ କାରଣ ଗଙ୍ଗାଙ୍କ ସ୍ପର୍ଶ କରୁଛନ୍ତି ତାଙ୍କ କଥା ଛାଡ଼ନ୍ତୁ ଆଉ ପରେ ବର୍ଣ୍ଣନା କରାଯିବ କେବଳ ଗଙ୍ଗା ବୋଲି ସ୍ମରଣ କରିଦେଲେ ମଧ୍ୟ ସେମାନେ ପବିତ୍ର ହେଇଯିବେ ଏସବୁ ରହିଛି ଆଉ ନମସ୍କାର ବର୍ଣ୍ଣନା କରାଯାଇଛି ଆଉ ପରେ ମଧ୍ୟ କୁହାଯିବ ସେ କଥା ତେଣୁ ଗଙ୍ଗାଦେବୀ ଯୋଉ ରହିଛନ୍ତି ଭଗବାନ ପାଦକୁ ଭୌତ କରି ଏତେ ପବିତ୍ର ତିନୋକୁ ପବିତ୍ର କରୁଛନ୍ତି ଭାଗବତ ଆରମ୍ଭରେ ସେବତୀ ପୁରୁଷଙ୍କ କଥା କହିଛନ୍ତି ଯେ ଯେତେବେଳେ ପରୀକ୍ଷିତ ମହାରାଜ ଭଗବାନ କଥା ବିସ୍ତାର ଭାବରେ ଶୁଣିବା ପାଇଁ ଚାହିଁଛନ୍ତି କାରଣ ଭଗବାନ ବିଳାକୁ ନବମ ସମୟରେ ଗୋଟିଏ ଦୁଇଟି ଶ୍ଳୋକରେ ଭଗବାନ କହିଲେ ସେବତୀ ପୁରୁଷଙ୍କ କହିଲେ ଯେ ପ୍ରଭୁପାଦ ମହାରାଜ ଆସିଥିଲେ 1977 ସେତେବେଳେ ଏଇ ନବମ ସମୟର ଅନ୍ତିମ ଅଧ୍ୟାୟ ସେ ଏଇଠି ଇଏ କରୁଥିଲେ ଟ୍ରାନ୍ସଲେସନ୍ କରୁଥିଲେ ଆପଣ ଦେଖିବେ ସେ ଲେଖା ହେଇଛି ନବମ ସମୟ 24 ଅଧ୍ୟାୟର ଅନ୍ତିମ ଶ୍ଳୋକରେ ଯେତେବେଳେ ଅନ୍ତିମ ଶୁଣିଯାଉଛି ଅନ୍ତିମ ଅଧ୍ୟାୟରେ ସେ କଥା ପ୍ରଭୁପାଦ ମହାରାଜ ଲେଖିଛନ୍ତି 24 ଅଧ୍ୟାୟ ଶେଷ ହେଲା 10 ସମୟ ଆରମ୍ଭ ହେଲା ପ୍ରଥମ ଆରମ୍ଭ ହେଲା ଏଇଠି ଆମର ଯେତେବେଳେ କହୁଥିଲେ ଜଗତପ୍ରାଣ ପ୍ରଭୁ ଭଗବାନ ଶିବଜୀ ତାଙ୍କୁ କହିଥିଲେ ତମେ ଏଇଠି ଭାଗବତ ଦଶମ ସମୟ ରଚନା କର କାରଣ ଏଇଠି ଭାଗବତ ଶିବଜୀ କହିଥିଲେ ଏକାଙ୍କ କାରଣ ରହିଛି ଏଠି ଶିବଜୀ ମୋତେ ଭାଗବତ କହିଥିଲେ ପାର୍ବତୀଙ୍କୁ ତେଣୁ ଯାହା ହଉ ଏଇଭଳି ଭାବରେ ଯେତେବେଳେ ଇଏ ହେଉଛନ୍ତି ଭଗବାନ ପାର୍ବତ୍ମ ତେଣୁ ସେହି ପାର୍ବତ୍ମକୁ ଧୌତ କରି ଇଏ ଏଇଭଳି ଭାବରେ ଭଗବାନ ଯେତେବେଳେ ତାଙ୍କର ତ୍ରିଲୋକୁ ତ୍ରିଲୋକ ଦର୍ଶନ ଦେଖିଲେ ତାଙ୍କର ବନ୍ଧୁମାନେ ମଧ୍ୟ ତ୍ୟାଗ କରିଦେଲେ ଏବଂ ଭଗବାନ ମଧ୍ୟ କ୍ରୋଧ ପ୍ରକାଶ କରି ଏ କଥାରେ ପଚାରିଥିଲେ ପରୀକ୍ଷିତ ମହାରାଜ ଯେ କାହିଁକି ଭଗବାନ ଏଭଳି କଲେ ବଡ଼େ ପଦତ୍ରେ ଭୂମି ଗ୍ରାସମାନ ହରି ଅଦାତକ ବଡ଼ିକୁ ଭଗବାନ କାହିଁକି ତିନିବାର ଭୂମି ମାଗିଲେ ଏବଂ ଲଗ୍ନ ଆଟକୁ ପବନ୍ଦତ ସେ ଯେଉଁ ପ୍ରାପ୍ତ ହେଇକି ମଧ୍ୟ ତାଙ୍କୁ ବନ୍ଧନ କଲେ ଏ ଗୋଟେ ଆଶ୍ଚର୍ଯ୍ୟ କଥା ଭଗବାନଙ୍କର ସବୁକିଛି ଦେଇଦେଲେ ଛଳନା କରି ମାଗିଲେ ତିନିବାର ଛୋଟ ଛୋଟ ପାଦରେ ମାଗିଲେ କିନ୍ତୁ ନେଲେ ବିରାଟ ବିରାଟ ପାଦରେ ତିଲକୁ ନେଇଗଲେ ନେଲା ପରେ ମଧ୍ୟ ତାଙ୍କୁ ବନ୍ଧନ କଲେ ଭଗବାନ ବନ୍ଧନ କରିବାର ଉଦ୍ଦେଶ୍ୟ ହେଉଛି ସେ କହୁଛନ୍ତି ଆରେ କଣ ଦୈତେନ୍ଦ୍ର ଆଉ କହିଲେନି ଆରେ ଦୈତ୍ୟ ଆରେ ଅସୁର ଅସୁର ଦୈତ୍ୟସୁର ତୁ ମୋତେ କହିଲି ତିନିବାର ମୁଁ ଜଣା କହିଲି ମୁଁ ଦୁଇପାର ନେଇଗଲି ଦ୍ୱିତୀୟ କାହିଁ କହିକି ବନ୍ଧନ କରିଦେଇଛନ୍ତି କିଏ ବନ୍ଧନ କରିଛନ୍ତି ଗରୁଡ଼ାଜି ବଳି କଣ ବରୁଣ ପାଖରେ ବନ୍ଧନ କରିଦେଇଛନ୍ତି ଭଗବାନ ବଳି ଭଗବାନ ଇଚ୍ଛା ଅନୁସାରେ ବଳିକୁ ବନ୍ଧନ କରିଦେଇଛନ୍ତି ଇଏ ଗୋଟେ ପ୍ରତିବନ୍ଧକ ଭଗବାନ ପାଦକୁ ଦୌଡ଼ କରିବା ପାଇଁ କେତେ ପ୍ରତିବନ୍ଧକ ରହିଛି ଏବଂ ବ୍ରହ୍ମା ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି ପ୍ରଭୁ ଆପଣ ଯଦି ଆପଣ କହୁଛନ୍ତି ପ୍ରଭୁ ମୋତେ ଟିକେ ଅର୍ଜୁନ କହୁଛନ୍ତି ଅର୍ଜୁନ ମୋତେ କିଛି ବେଶୀ କିଛି ଦେବା ଦରକାର ନାହିଁ ବଡ଼ି ବଡ଼ି ତିନି ଲୋକ ଦେବା ଦରକାର ନାହିଁ ମୋତେ ପତ୍ରାମ ପୁଷ୍ପମ ଫଳମ କହିମ ଦିଅମି ଭକ୍ତା କରିଛନ୍ତି ମୋତେ ଗୋଟେ ପତ୍ରଟେ ଦେଲେ ମୋତେ ସନ୍ତୁଷ୍ଟ ହେଇଯିବି ଫଳଟେ ଦେଲେ ମୋତେ ମୁଁ ସନ୍ତୁଷ୍ଟ ହେଇଯିବି ଜଳ ମୂଲ୍ୟ ଦେଲେ ମୋତେ ସନ୍ତୁଷ୍ଟ ହେଇଯିବି ପୁଷ୍ପଟେ ଦେଲେ ମଧ୍ୟ ସନ୍ତୁଷ୍ଟ ହେଇଯିବି ଭାଗବତ ଏ ଶ୍ଳୋକଟି ମଧ୍ୟ କୁହାଯାଇଛି ଦଶମ ସଦସ୍ୟ ଅଧ୍ୟାୟ କହିଛନ୍ତି ସେ ସୁଦାମକୁ ସେଠି ଆଚାର୍ଯ୍ୟ ଟିକାରେ କହୁଛନ୍ତି ଭଗବାନଙ୍କୁ ଜଣେ ପୁଷ୍ପ ଦେଲେ ମଧ୍ୟ ଭଗବାନ ସେଇଟା ଖାଇଦେଉଛନ୍ତି ପୁଷ୍ପଟା ଯଦି ଆଗ୍ରହଣ କରିବା କଥା ଭଗବାନ ସେଇଟା ଖାଇଦେଉଛନ୍ତି ଭକ୍ତିରେ ସେ ବିଭୋର ହେଇଯାଇଛନ୍ତି ପ୍ରମାସ କଥା କହୁଛନ୍ତି ଭଗବାନଙ୍କୁ ପ୍ରଭୁ ଭୂତ ଭାବନ ଭୂତେଇଶ ଦେବଦେବ ଜଗନ୍ମୟ ପ୍ରଭୁ ଆପଣ ଲୋକମାନଙ୍କୁ କଲ୍ୟାଣ କରିବା ପାଇଁ ଆସୁଛନ୍ତି ଭୂତ ଭାବନ ଆପଣ ଲୋକମାନଙ୍କର ଆପଣ ଈଶ୍ୱର ଆପଣ ଦେବତାମାନଙ୍କର ଦେବତା ସମସ୍ତ ଜଗତ ଆପଣ ସବୁକିଛି ଜଗତରେ ଆପଣ ସୃଷ୍ଟି ବ୍ୟାପିକି ରହିଛନ୍ତି ତେଣୁ ଆପଣ କାହିଁକି ଭଳିଆ ଦଣ୍ଡ ଦେଉଛନ୍ତି ମୋତେ ହିଁ ଆମକୁ ସର୍ବସ୍ୱ ଏ ସବୁକିଛି ଆପଣଙ୍କ ପାଇଁ ତ୍ୟାଗ କରିଦେଇଛନ୍ତି ଆପଣ ତାଙ୍କ ସବୁକିଛି ହଇରାଣ କରିନେଇଛନ୍ତି ନାୟକ ହୁଅନ୍ତି ନିର୍ଦ୍ଧ ତାଙ୍କ ଏପରି ଦଣ୍ଡ ଦେବାଟା କରନ୍ତୁ ତେଣୁ ଭଗବାନ କହୁଛନ୍ତି ବ୍ରହ୍ମାନ ଯମୁନ ଗୃହାମି ତା ବିଶ୍ୱ ଗୃହ ଏ ବ୍ରହ୍ମା ମୁଁ ଯାହାକୁ ଅନୁଭବ କରେ ତାର ଯେତେ କିଛି ମହିଳା ରହିଛି ହୃଦୟରେ ସେସବୁ ଧୃତ କରିଦିଏ ତାର ହୃଦୟ ମହିଳା ଅଛି ଜନ୍ମଦ ପୁରୁଷ ସ୍ତବ୍ଧ ତାଙ୍କର ମଦ ଥିଲା ତାଙ୍କର ଗର୍ବ ଥିଲା ତାଙ୍କର ଧର୍ମ ଥିଲା ଯେ ମୁଁ ହେଉଛି ମାଲିକ ସବୁ ନ ମାଲିକକୁ ମରବା। ତେଣୁ ଲୋକମାନ ତାହାକୁ ମାନ୍ୟତେ ସମସ୍ତ ଅନ୍ୟମାନଙ୍କୁ ଅବମାନନା କରନ୍ତି ଏବଂ ମୋତେ ମଧ୍ୟ ଅବମାନନା କରନ୍ତି। ତେଣୁ ଏଭଳି ଭାବରେ ଭଗବାନ କହୁଛନ୍ତି ବ୍ରହ୍ମା ପ୍ରକୃତରେ ଏ ବଳି ହେଉଛି ମୋର ଶ୍ରେଷ୍ଠ ଭକ୍ତ। କିଭଳି ନା ଗୁରୁଣା ବର୍ଷିତ ସତ୍ତ୍ୱ ଗୁରୁ ଶୁକ୍ରାଚାର୍ଯ୍ୟ ତାଙ୍କୁ ବର୍ଷନା କରିଦେଲେ, ଖାଲି ବର୍ଷନା କରିଥିଲେ ବୋଲି ଚଳିଥାନ୍ତା, କିନ୍ତୁ ଅଭିଶାପ ମୋତେ ଦେଇଦେଲେ ବଂଶଶ୍ରିୟ ସମସ୍ତଙ୍କୁ ସେ ଐଶ୍ୱର୍ଯ୍ୟ ତାଙ୍କୁ ନଷ୍ଟ ହେଲା, ଏତେ କ୍ରୋଧ ପ୍ରକାଶ କରିଦେଲେ। ସେ ଯଦି ଦଶରୁ ଶ୍ରେୟ ବା ତାଙ୍କର ଐଶ୍ୱର୍ଯ୍ୟରୁ ଭ୍ରଷ୍ଟ ହେଇଯିବେ, ଇଏ ମଧ୍ୟ ଭ୍ରଷ୍ଟ ହେଇଯିବେ, ସେ ତାଙ୍କୁ ଭୁଲିଗଲେ। ଶୁକ୍ରାଚାର୍ଯ୍ୟ କ୍ରୋଧରେ କ୍ରୋଧା ଯେମିତି ସମୂହ ସମୂହ ସ୍ମୃତି ବିଭ୍ରମ ସ୍ମୃତି ବର୍ଷା ବୁଦ୍ଧିନାଶ ବୁଦ୍ଧିନାଶ ପ୍ରଣାସତି କ୍ରୋଧ ଆସିଗଲେ ବୁଦ୍ଧି ନଷ୍ଟ ହେଇଯିବ। ତେଣୁ ଦଧାତ ମହାରାଜ ମଧ୍ୟ ଅଭିଶାପ ହେଇଥିଲେ, ତେଣୁ ଅକାଳ ବାର୍ଦ୍ଧକ ପ୍ରାପ୍ତ ହୁଅ, କିନ୍ତୁ ଜାଣିପାରିଲେ ନାହିଁ ତାଙ୍କ ଜ୍ୱାଇଁରେ ବି ଅକାଳ ବାର୍ଦ୍ଧକ ହେଇଯିବେ, ତାଙ୍କ ଝିଅ ପୁଣି ଅସନ୍ତୁଷ୍ଟ ହେଇଯିବେ। ତେଣୁ ପୁଣି ତାଙ୍କ ଚିତା ଆସିଲା, କହିଲେ ଠିକ୍ ଅଛି କିନ୍ତୁ ଅଭିଶାପ ଦେଇଦେଲେନି, କ୍ରୋଧରେ କ୍ରୋଧରେ ମୁଁ ନଷ୍ଟ ହେଇଯାଇଛି, ମୋର ବୁଦ୍ଧି ନଷ୍ଟ ହେଇଗଲା। ତେଣୁ ଠିକ୍ ଅଛି ତମର ଯୋଉ ବୁଢ଼ାପା ପ୍ରାପ୍ତ ହେଇଛ, ଯୋଉ ବାର୍ଦ୍ଧକ ପ୍ରାପ୍ତ ହେଇଛ, ତମେ ଏଠୁ ଏକ୍ସଚେଞ୍ଜ କରି ନେଇପାରିବ ତମ ଯୌବନ। ସେ ପୁଣି ଯାଇକିରି ତାଙ୍କର କନିଷ୍ଠ ପୁତ୍ର କିଏ ଗୁରୁଙ୍କୁ ପ୍ରାର୍ଥନା କରିବା, ଗୁରୁ ତାଙ୍କର ଯୌବନ ପ୍ରଦାନ କରିଥିଲେ, ଜ୍ୟେଷ୍ଠ ପୁତ୍ରୀ ସେ ଯଦୁ, ଇଏ ଗୁଡ଼ିକ ଦଶ ରହିଛି ଭଗବାନଙ୍କର ଭଗବାନଙ୍କର। ତେଣୁ ଏହିଭଳି ଭାବରେ ଅନେକ ଦଶ ରହିଛି। ତେଣୁ ଏଠି ଭଗବାନ କହୁଛନ୍ତି ଯେ ଶୁକ୍ରାଚାର୍ଯ୍ୟ ବର୍ତ୍ତମାନ ଯଦି ଅଭିଶାପ ଦେଇଦେଲେ, ସେ ଭୁଲିଗଲେ, ମୁଁ ଯଦି ମୋର ଶିଷ୍ୟ ସମସ୍ତ ଐଶ୍ୱର୍ଯ୍ୟ ନଷ୍ଟ ହେଇଯିବ, ତାହେଲେ ମୁଁ ମଧ୍ୟ ନଷ୍ଟ ହେଇଯିବି, ମୁଁ ମଧ୍ୟ ବିକାରି ହେଇଯିବି, ସେ କଥା ଭୁଲିଗଲେ, ଅଭିଶାପ ଦେଇଦେଲେ। ଗୁରୁଣା ବର୍ଷିତ ସତ୍ୟ ଯହୁ ସତ୍ୟ ନା ସୁବ୍ରତ, ତଥାପି ସୁବ୍ରତ ବଳି ମହାରାଜ ସୁବ୍ରତ ବୋଲି କୁହାଯାଉଛି, ପରିକ୍ଷିତ ମହାରାଜ ସୁବ୍ରତ ଗୋସ୍ୱାମୀ ସୁବ୍ରତ ବୋଲି ସମ୍ବୋଧନ କରିଛନ୍ତି, ଦଶ ବର୍ଷ ତିଥି ସଧ୍ୟାୟ ସୁବ୍ରତ ବୋଲି ସମ୍ବୋଧନ କରିଛନ୍ତି। ସୁବ୍ରତ କହିଲେ ସୁନ୍ଦର ବ୍ରତ, ଯାହାର ଯେମିତି ବ୍ରହ୍ମଚାରୀ ଗୋଟେ ବ୍ରତ, ଏକାଦଶୀ ଗୋଟେ ବ୍ରତ, ଗୃହସ୍ଥ ଗୋଟେ ବ୍ରତ, ଏଇଭଳିଆ ଅନେକ ବ୍ରତ ରହିଛି। ତେଣୁ ଏ ବଳି ମହାରାଜ ତାଙ୍କ ବ୍ରତ ଥିଲା, ଯାହା ମୁଁ କହିବି ନିଶ୍ଚିତ ଭାବେ ପାଳନ କରିବି, ଏଥିରେ ତାଙ୍କ ବ୍ରତ ସତ୍ୟରୁ ସେ ଭ୍ରଷ୍ଟ ହେଇନାହାନ୍ତି। ସୁବ୍ରତ ବୋଲି ଭଗବାନ ତାଙ୍କୁ ସମ୍ବୋଧନ କରୁଛନ୍ତି, ସୁବ୍ରତ ଛଳେଇ ରୁକ୍ତ ମାୟା ଧାମ, ମୁଁ ମଧ୍ୟ ତାଙ୍କ ପ୍ରତି ପରୀକ୍ଷା କରିଛି, ଚଳନା କରି ବହୁତ କଥା କହିବି, ଧର୍ମ ବିଷୟରେ କହିଲେ ଭଗବାନ ଧର୍ମ ବିଷୟରେ ବର୍ଣ୍ଣନା କରିବା, ସ୍ପଷ୍ଟ ସଂସ୍କୃତ ବର୍ଣ୍ଣନା କରାଯାଇଛି, ଧର୍ମ କ'ଣ ବିଷୟ ବର୍ଣ୍ଣନା କରିଛି, ଧର୍ମ ସଂସ୍ଥାପନ ତାହେଲେ ଭଗବାନ କହିଲେ, ଧର୍ମ ମୁଁ ସ୍ଥାପନ କରିବି, କିନ୍ତୁ ଏଠି ଯାହା କହିଲେ ବଢ଼ିବୁ, ସବୁ ଛଳନା ଧର୍ମ କହିଲେ, ପାଞ୍ଚ ପ୍ରକାର ଧର୍ମ ରହିଛି, ସପ୍ତମସ୍କନ୍ଧ ପନ୍ଦର ଅଧ୍ୟାୟରେ ଏକଥା ଯୁଧିଷ୍ଠିର ମହାରାଜଙ୍କୁ କହୁଛନ୍ତି ଆରମ୍ଭ କଣ ଧର୍ମ ନା ବିଧର୍ମ ପରଧର୍ମସ୍ଥ ଆଭାସ ଉପମା ଛଳ ଅଧର୍ମାନ ଶାଖା ପଞ୍ଚମା ଧର୍ମ ହିଁ ଅଧର୍ମ ହିଁ ଯେ ଏହି ଅଧର୍ମ ହେଉଛି ପାଞ୍ଚଟି ଅଧର୍ମର ଅଧର୍ମ ମୁଖ୍ୟର ପାଞ୍ଚଟି ଶାଖା ରହିଛି, ଯେଉଁମାନେ ଧର୍ମିକ ଏସବୁ ତ୍ୟାଗ କରିବେ, ଅଧର୍ମ ଧର୍ମ ହେଉଛି ମନୁଷ୍ୟ ତାମସା ବୃଦ୍ଧା, ଯେଉଁମାନେ ତମ ଗୁଣ ରହିଛନ୍ତି ସେମାନେ ଅଧର୍ମକୁ ଧର୍ମ ବୋଲି କହନ୍ତି, ତାଙ୍କର ବୁଦ୍ଧି ହେଉଛି ଏଇଭଳି ଭାବରେ ଅବସ୍ଥାରେ ସଂଖ୍ୟାରେ ବୁଦ୍ଧି ବିଷୟରେ ଗ୍ରହଣ କରୁଛନ୍ତି, ସେଥିରେ ଠିକ କହିଛନ୍ତି। ତେଣୁ ଯୋଉ ଧର୍ମ ଭଗବାନ କହିଲେ ସେଟା ପ୍ରକୃତ ଧର୍ମ ନୁହଁ, ଛଳେଇ ମୁକ୍ତ ମେଳା ଧର୍ମ, ଛଳ ଧର୍ମ କଥା କହିଲେ, ଭଗବାନ ଦଶମ ସ୍କନ୍ଧ ଏଇ ଚବିଶ ଅଧ୍ୟାୟରୁ ଯୋଉ ଛବିଶ ଅଧ୍ୟାୟ ସତେଇଶ ଅଧ୍ୟାୟ ପର୍ଯ୍ୟନ୍ତ ଭଗବାନଙ୍କର ଗୋବର୍ଦ୍ଧନ ଲୀଳା ଲୀଳା ବର୍ଣ୍ଣନା କରାଯାଇଛି, ସେଥିରେ ଭଗବାନ ମଧ୍ୟ ଛଳନା କରି ଧର୍ମ କହିଛନ୍ତି, କଣ କର୍ମମୀମାଂସା କହିଛନ୍ତି, ଇନ୍ଦ୍ରଙ୍କର ଧର୍ମକୁ ଧ୍ୱଂସ କରିବା ପାଇଁ ନାଶ କରିବା ପାଇଁ ତାଙ୍କ ପିତାଙ୍କୁ ଏଇ କର୍ମମୀମାଂସା କହିଛନ୍ତି, କର୍ମର ପ୍ରଶଂସା କରିଛନ୍ତି, କର୍ମଣା ଯାହା ବି ତନ୍ତୁ କର୍ମେଇ ଅଭିଜ୍ଞତେ, ମହେନ୍ଦ୍ର ଠିକ କହିଛନ୍ତି ମହେନ୍ଦ୍ର କ'ଣ କରିବ, ଏଇଭଳି ଭାବରେ କର୍ମମୀମାଂସା ଏ ଚଳେଇ ଧର୍ମ ଛଳନା କର୍ମ କରିଛନ୍ତି କହିଛନ୍ତି ଭଗବାନ। ତେଣୁ ଧର୍ମ ବୁଝିବା ଏତେ ସହଜ ନୁହଁ, ଧର୍ମ ହେଉଛି ସାକ୍ଷାତ ଭଗବତ ପଣିତମ ନା ବି ଗୁରୁ ସେଓ ନା ବି ଦେବା ନ ସିଦ୍ଧ ମୁଖ୍ୟ ଆସୁରା ମନୁଷ୍ୟା ଦୂର ବିଚାରରେ ତାହା ମଧ୍ୟ ଧର୍ମକୁ ଏହି ଭଗବାନ ପ୍ରଣୟନ କରିଛନ୍ତି, କିନ୍ତୁ ତାକୁ ବୁଝିବା ଏତେ ସହଜ ନୁହଁ, ମହାଜନମାନେ ସେଟା ବୁଝିବେ, ଯେଉଁମାନେ ମହାଜନ ଗତ ମହାଜନ ଦିନ ଗତ ସେ ପନ୍ଥା ଯେଉଁମାନେ ମହାଧର୍ମଙ୍କ ଆଶ୍ରୟ ହେବେ ସେମାନେ ଏ ଧର୍ମକୁ ବୁଝିପାରିବେ। ମୁଁ ବର୍ତ୍ତମାନ ବଳିକୁ ଛଡ଼ାଇ ମୁଁ ଫଳ ଧର୍ମ କହିନି, କିନ୍ତୁ ସେ ଧର୍ମ ଜାଣିଛନ୍ତି, କାରଣ ସେ ପ୍ରହ୍ଲାଦଙ୍କ ଶିଷ୍ୟ। ଧର୍ମ କ'ଣ ସେ ଜାଣିଛନ୍ତି? ଧର୍ମ ଭଗବାନଙ୍କ ସବୁକିଛି ଭଗବାନଙ୍କ ଉଦ୍ଦେଶ୍ୟରେ ସମର୍ପଣ ହେଇଯାଉଛି। ଧର୍ମ ପାଗରେ ବର୍ଣ୍ଣନା କରାଯିବ, ସବୁକିଛି ଭଗବାନ ଉଦ୍ଦେଶ୍ୟ କରିବା ହେଉଛି ଭାଗବତ ଧର୍ମ। ଏ କଥା ବଳି ମହାରାଜ ଜାଣିଥିଲେ। ତେଣୁ ଭଗବାନ ଯଦି ଛଳନା କରି କହିଲେ, ଛଳନା ଧର୍ମ କହିଲେ, ସେଟା ଗ୍ରହଣ କଲେ ନାହିଁ। ଏକଥା ବଳି ମହାରାଜ କହିବେ, ଭଗବାନ କହିବେ। ତେଣୁ ଆମ ସମୟରେ କହିପାରିବାନି, ଏତିକି କହିବା ଯେ ଭଗବାନ କହୁଛନ୍ତି ଯେ ଛଳେ ଯୁକ୍ତ ମହାଧର୍ମ ନାୟକ ଯଦି ସତ୍ୟବା। ଏଭଳି ଭାବରେ ବଳିଙ୍କର ବହୁତ ପ୍ରତିବନ୍ଧକ ହେଇଛି। କ୍ଷୀଣ ରିକ୍ତ ସ୍ଥିତ ସ୍ଥାନାତ୍ ଚିତ୍ତ ବଧସ୍ତ ଶତ୍ରୁଭି ଜ୍ଞାତିଭିଷ୍ଟ ପରିତ୍ୟକ୍ତ ଯାତା ତଥାପି। ଏତେ ଅସୁବିଧା ଥିଲେ ମଧ୍ୟ ବଳି ମହାରାଜ ତାଙ୍କ ସତ୍ୟରୁ ମୋହରି ଯାଇନାହାନ୍ତି, ତେଣୁ ତାଙ୍କ ଦୋଷ ରହିଛି। ଏ ନିରାଟି କେବେ ହେଇଥିଲା? ସପ୍ତମ ମନୁଙ୍କର ବର୍ତ୍ତମାନ ସପ୍ତମ ମନୁଙ୍କ ସମୟ ଚାଲିଛି, ସପ୍ତମ ସତ୍ୟଯୁଗରେ ହେଇଥିଲା ବଳି ମହାରାଜଙ୍କର କଥା, ବାମଦେବଙ୍କ କଥା। ସେବେଠୁ ସେ ଅଛନ୍ତି ସୁତଳ ଲୋକରେ। ବର୍ତ୍ତମାନ 28ତମ ଗ୍ରାମ ଚାଲିଲାଣି, କଳି ଚାଲିଲାଣି, ଆହୁରି 43ଟି ଯୁଗ ରହିଛି। 71 ଦ୍ୱିତୀୟ ଯୁଗ ପରେ ପୁଣି ଅଷ୍ଟମ ମନୁଙ୍କର ଚାଲିବ, ସାବରୀ ମନୁଙ୍କର ସମୟ ଆସିବ, ସେତେବେଳେ ବଳି ମହାରାଜ ଇନ୍ଦ୍ର ହେବେ, ତାଙ୍କର ଦର୍ଶ ରହିଛି। ଏଇ ଦେଶ ମହା ସ୍ୱକୀୟ ବଳି ମହା ଏଭଳି ଦର୍ଶ ରହିଛି ବଳିଙ୍କର, କେବଳ ଆପଣ ପାଦକୁ ବହୁତ କରିବାରୁ। ତେଣୁ ଐଶ୍ୱର୍ଯ୍ୟ ଖାଲି ଯେ ଶୌକ୍ୟ ବା ଦଶ ଥିଲା ତାହା ନୁହଁ, ଐଶ୍ୱର୍ଯ୍ୟ ଅତୁଳରେ ହେବେ, ଅତୁଳ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବେ। ଦେବତାମାନଙ୍କର ଯେ ରାଜା ଇନ୍ଦ୍ର, ଯେଉଁ ଇନ୍ଦ୍ର ସମ ଐଶ୍ୱର୍ଯ୍ୟ ରହିଛି, ତାଠାରୁ ବଳି ମଧ୍ୟ ଐଶ୍ୱର୍ଯ୍ୟ ଅଧିକ ପ୍ରାପ୍ତ ହୋଇଛନ୍ତି ବଳି ମହାରାଜ। ସେଥିପାଇଁ ବିଲସ୍ୱର୍ଗ ବୋଲି କୁହାଯାଉଛି, ପାତାଳରେ ଆହୁରି ଅଧିକ ଇନ୍ଦ୍ରଠାରୁ ଅଧିକ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଛନ୍ତି, ସୁତଳ ଲୋକ ପ୍ରାପ୍ତ ହୋଇଛନ୍ତି। ଖାଲି ଯଶ ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତରେ ତାହା ନୁହଁ, ଗତି ଚୈକାନ୍ତି ଏକାନ୍ତ ଭକ୍ତ ଯେଉଁମାନେ ଭଗବାନଙ୍କର କ'ଣ ଶୁଦ୍ଧ ଭକ୍ତ ଏକାନ୍ତ ଭକ୍ତ, ସେମାନେ କିଛି ଚାହାନ୍ତି ନାହିଁ। ତାଙ୍କର ଏକମାତ୍ର ଗତି ହେଉଛନ୍ତି ଭଗବାନ ପ୍ରାପ୍ତ, ଭଗବାନ ପାଦପଦ୍ମ। ତେଣୁ ସେହି ଭଗବାନ ପାଦପଦ୍ମ ମଧ୍ୟ ସେ ପ୍ରାପ୍ତ ହେଲେ ବଳି ମହାରାଜ, ଯାହାକି ଭଗବାନ ତାଙ୍କର ସୁତଳ ଲୋକରେ କ'ଣ ଦରୱାନିକି ରହିଲେ, ସିକ୍ୟୁରିଟି ଗାର୍ଡ ରହିକି ରହିଲେ, କ'ଣ ସେଇଭଳି ଭାବେ ରହିଲେ, ସେ ପ୍ରଧାନ ମଧ୍ୟ ରହିଛନ୍ତି ଭଗବାନ। ତେଣୁ ଏଇଭଳି ଭାବେ ଦଶ ପ୍ରାପ୍ତ ହେଇଛନ୍ତି ବଳି ମହାରାଜ। ପ୍ରଭୁ ମୁଁ ଆପଣଙ୍କର ପାଦକୁ ବହୁତ କରିବି, ଆପଣ ଟିକେ ଆସନ୍ତୁ, ଆମର ବହୁତ ଆସନ୍ତୁ, ମୁଁ ବହୁତ ପବିତ୍ର କରନ୍ତୁ, ଏଇଭଳି ଭାବେ ପ୍ରାର୍ଥନା କରିବେ। ଭଗବାନ କହିଲେ ଠିକ ଅଛି, ମୁଁ ଯିବି, ଯିବି ଯେ କଲ୍ ଟିକେ ଯିବି କଲ୍ ଯିବା। ଜୟ ଶ୍ରୀ ଭାଗବତ, ଜୟ ଶ୍ରୀ ଗୋପାଳି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବ ଦେବୀ ଭାଇ ଗୋପାଳି, ଜୟ ଶ୍ରୀ ଗୋପାଳ। ଭଗବାନ ପ୍ରଦାନ କଲେ ନା ବଳି ମହାରାଜ ସ୍ଥାପନ କରିଛନ୍ତି ଯେ ହଁ, ସେ କହିଲେ ନା ମୋର ପଦମ ତିଥି ମେ ଗୁରୁ ତିଥି ଜମ, ମୋର ସୂର୍ଯ୍ୟ ପାଦକୁ ମୋର ମସ୍ତକରେ ଦିଅନ୍ତୁ, ମସ୍ତକ ମସ୍ତକରେ ପ୍ରଦାନ କରିବା ପାଇଁ ଭଗବାନ
ପାଦରେ ବାଛି ସାରିଲା ପରେ,
ହଁ ବର୍ଣ୍ଣପତ୍ର ବାଛିଲା ପରେ, ତାପରେ ସେ ସୁତଳ ଲୋକ ପଠାଇଲେ ତ ତାକୁ ସ୍ଥାପନ ସମସ୍ତ ତାଙ୍କର ଯୋଉ ରହିଛନ୍ତି ତାଙ୍କର ଜ୍ଞାତି କୁଟୁମ୍ବ ଶୁକ୍ରାଚାର୍ଯ୍ୟ ମଧ୍ୟ ଯାଇଛି, ପ୍ରହ୍ଲାଦ ମହାରାଜ
ପ୍ରହ୍ଲାଦ ମହାରାଜ ଯାଇଛି,
ହଁ ସେମାନେ
ସେତେବେଳେ ଖାଲି ମୁଣ୍ଡ ନୁହଁ ନା
ମୁଣ୍ଡ ନୁହଁ ଭଗବାନ।